ତେଣୁ ତାପରେ ଦେବହୂତୀ ତାଙ୍କ ପୁତ୍ରଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେବା ପାଇଁକି ତାଙ୍କୁ ପ୍ରାର୍ଥନା କଲେ। ତାଙ୍କ ପୁତ୍ର ହେଉଛନ୍ତି ତାଙ୍କର ସାଉଣ୍ଡ ଟିକେ ଜୋର ହେଉଛି କମି ତାଙ୍କ ପୁତ୍ର ଜାଣିଛନ୍ତି ଭଗବାନ। ତେଣୁ ସେ ତାଙ୍କ ପାଖକୁ ଯାଇକରି ତାଙ୍କୁ ସବୁ ପ୍ରଶ୍ନ ପଚାରିଲେ, ଇଏ ଭାଗବତଙ୍କ କଥା ଯେଉଁ ହେଉଛି, ଏ ଭାଗବତଙ୍କ କଥା କପିଳଦେବ କହୁଛନ୍ତି, ବକ୍ତା ତ ଜଣେ ରହିବେ କିନ୍ତୁ ଶ୍ରୋତା ମଧ୍ୟ ଜଣେ, ସିଏ ହେଉଛନ୍ତି ମହାଦେବ ହେଉଛି ଜଣେ ଶ୍ରୋତା ଏବଂ ଜଣେ ବକ୍ତା। ଭାଗବତ ଏଇଭଳି ଭାବରେ ରହୁଛି, ଆମର ଭାଗବତଙ୍କର ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଏ ଯେତେବେଳେ ପଚାରିଲେ ଜ୍ଞାନ ବିଷୟରେ ପ୍ରାପ୍ତ ହେବା ପାଇଁ, ଜ୍ଞାନ ପ୍ରାପ୍ତ ହେବା ପାଇଁ ପୁତ୍ରଙ୍କୁ ଅନୁରୋଧ କଲେ, ତେଣୁ ପୁତ୍ର ତାଙ୍କ ମାଆଙ୍କୁ ଏଇଭଳି ଭାବରେ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମର ବିଚାର କରିବା ନାହିଁ ଯେ ସିଏ ଆମଠାରୁ ବୟୋଜ୍ୟେଷ୍ଠ ହୋଇଥିବେ ବା ତାଙ୍କର କିଛି ବହୁତ ଅନ୍ୟ କିଛି ଗୁଣ ଥିବ ନା। ଯେଉଁମାନଙ୍କର ଆମଠାରୁ ଅଧିକ ଜ୍ଞାନ ରହିଛି ଆମେ ତାଙ୍କ ପାଖକୁ ଯାଇକରି ଜ୍ଞାନ ପ୍ରାପ୍ତ ହେବା। ତେଣୁ ଦେବହୂତୀ ଏଇଭଳି ଭାବରେ ତାଙ୍କ ସେ ଜାଣିଲେ ହେଉଛନ୍ତି ଭଗବାନ, କାରଣ ସେ ଶୁଣିଥିଲେ, ତାଙ୍କ ପତି କହିଥିଲେ, କର୍ଦ୍ଦମୁନି କହିଥିଲେ, ଦେବତାମାନେ ମଧ୍ୟ କହିଲେ ହେଉଛନ୍ତି ଭଗବାନ ବୋଲି। ତେଣୁ ତାଙ୍କୁ ଯେତେବେଳେ ଜ୍ଞାନ ପ୍ରାପ୍ତ ହେବା ପାଇଁ ତାଙ୍କୁ ପ୍ରାର୍ଥନା କରିଛନ୍ତି, ସେ ବହୁତ ସୁନ୍ଦର ଭାବରେ 25 ରୁ 33 ଏଇ 9ଟି ଅଧ୍ୟାୟରେ ଜ୍ଞାନ ପ୍ରଦାନ କରିଛନ୍ତି। କିନ୍ତୁ ଆମେ ଖୁବ୍ ସଂକ୍ଷେପରେ କହିବା, କାରଣ ଆମର ଆଜିର ନିୟମ ଅନୁସାରେ ଆମେ 5ମ ସ୍କନ୍ଧ 10ମ ଅଧ୍ୟାୟ ପର୍ଯ୍ୟନ୍ତ ଆଗେଇ ଯିବା ଗୋଟିଏ ଘଣ୍ଟାରେ। ତେଣୁ ସଂକ୍ଷେପରେ କହି କହିକି ପଳେଇ ଚାଲିଯିବା, ତଥାପି ଏଇ ଯେଉଁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ତେଣୁ ଆମେ କେତୋଟି ଶ୍ଳୋକ ଆବୃତ କରିବା। ତେଣୁ କହୁଛନ୍ତି ମାଆଙ୍କୁ ଯେ ଚେତ କଳସ ବନ୍ଧାୟ ମୁକ୍ତୟେ ଚାତ୍ମନ ମତମ ଗୁଣେଶୁ ଶକ୍ତଂ ବନ୍ଧାୟ ରତଂ ବା କୌଣସି ମୁକ୍ତୟେ। ଏଇ ଯେଉଁ ଆମର ମନ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମନ ହେଉଛି ଆମର ବନ୍ଧୁ, ମନ ମଧ୍ୟ ଆମର ଶତ୍ରୁ। ତେଣୁ ସେହିଭଳି ଭାବରେ ଭଗବାନ ମଧ୍ୟ କହୁଛନ୍ତି ଏ ମନ ହେଉଛି ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ, ପୁଣି ଭୌତିକ ଜଗତକୁ ଆମକୁ ମୁକ୍ତ କରିଦେବ। ସ କ'ଣ ଗୁଣେଶୁ ସତ୍ତମ ବନ୍ଧାୟ, ଏଇ ଯେଉଁ ଗୁଣ ରହିଛି ଭୌତିକ ଜଗତରେ ସତ୍ୱ ରଜତମ, ଏଇ 3 ଗୁଣ ଦ୍ୱାରା ମନଟା ଶକ୍ତ ଭାବ ବନ୍ଧା ହୋଇକି ରହିଛି। ରତମ ବା କୌଣସି ମୁକ୍ତ ଏ, କିନ୍ତୁ ସେଇ ମନକୁ ଯଦି ଭଗବାନ ପାଖରେ ଲଗେଇଦେବା ତାହେଲେ ଆମେ ମୁକ୍ତିର କାରଣ ହେଇଯିବୁ ସେଇ ମନ। ତେବେ ମନ କୃଷ୍ଣ ପଦାର ବିନ୍ଦେ। ତେଣୁ ସେ କହୁଛନ୍ତି ପ୍ରସଙ୍ଗମ ଅଜରଂ ପାଶମ ଆତ୍ମନ କବୟ ବିଧୁ ସଏବ ସାଧୁସ୍କୃତ ମୋକ୍ଷ ଦ୍ୱାରମ ପାରତମ। ଏଇ ଯେଉଁ ପ୍ରସଙ୍ଗ ଭଗବାନଙ୍କ ଯେଉଁ ଆସକ୍ତି ରହିଛି ଭୌତିକ ଜଗତରେ ଯେଉଁ ଆସକ୍ତି ରହିଛି, ଇଏ ହେଉଛି ଏଭଳି ଆସକ୍ତି ଅଜରଂ, ଏ ବୁଢ଼ା ହେବ ନାହିଁ, ଜରାଗ୍ରସ୍ତ ହେବ ନାହିଁ। ପ୍ରସଙ୍ଗ ବୁଢ଼ା ହୋଇଗଲେ ମଧ୍ୟ ସେସବୁ କାମନା ସବୁ ରହିଥିବ, ଏ ଆସକ୍ତି ରହିଥିବ। ପ୍ରସଙ୍ଗମ ଅଜରଂ ପାଶମ ଆତ୍ମନ କବୟ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣିଛନ୍ତି ସେମାନେ ଏ କଥା କହିବେ। କିନ୍ତୁ ସେଇ ଆସକ୍ତିକୁ ଯଦି ଆମେ ଭଗବାନର ଭକ୍ତଙ୍କ ପ୍ରତି ଲଗେଇଦେବା ସଏବ ସାଧୁସ୍କୃତ ମୋକ୍ଷ ଦ୍ୱାରମ ପାବୃତ, ଆମକୁ ସେ ମୁକ୍ତ କରିଦେବ, ଭୌତିକ ଜଗତରୁ ଉଦ୍ଧାର କରିଦେବ। ତେଣୁ ମା କହୁଛନ୍ତି କେମିତି ଜାଣିବେ ଆମେ ସାଧୁ, ସାଧୁର 2ଟି ଲକ୍ଷଣ ଦେଇଛନ୍ତି, ଗୋଟିଏ ହେଉଛି ଗୌଣ ଲକ୍ଷଣ, ଗୋଟିଏ ହେଉଛି ମୁଖ୍ୟ ଲକ୍ଷଣ। ଗୌଣ ଲକ୍ଷଣ ପ୍ରଥମେ କହୁଛନ୍ତି ତିତିକ୍ଷବ କାରୁଣିକ ଶ୍ରୋଦଙ୍କ ସର୍ବଦେହୀନା ଅଜାଧ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ, ଇଏ ହେଉଛନ୍ତି ସାଧୁଙ୍କର ଲକ୍ଷଣ। ଆମେ ଯଦି ଏ ଶ୍ରୁକୁ କହିବା ଆମର ସମୟ ଚାଲିଯିବ, ଏଇଭଳି ଭାବରେ ସାଧୁର ଲକ୍ଷଣ ସବୁକିଛି ସାହି ନେବେ, ବହୁତ କରୁଣା ପ୍ରଦାନ କରିବେ, ଶ୍ରୁଦଙ୍କ ସମସ୍ତଙ୍କ ପ୍ରତି ଶ୍ରୁଦ ଏବଂ ସେ ତାଙ୍କର କେହି ଶତ୍ରୁ ନାହାନ୍ତି, ଇଏ ହେଉଛି ସାଧୁର ଲକ୍ଷଣ, ଇଏ ହେଉଛି ଗୌଣ ଲକ୍ଷଣ। ମୁଖ୍ୟ ଲକ୍ଷଣ ହେଉଛି କ'ଣ, ମୁଖ୍ୟ ଲକ୍ଷଣ ହେଉଛି ଯେ ସବୁକିଛି ତ୍ୟାଗ କରିଦେଇଥିବେ। ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ମଦର୍ଥେ ତ୍ୟକ୍ତ କର୍ମାଣ ତ୍ୟକ୍ତ ସ୍ୱଜନ ବାନ୍ଧବ, ମୋ ପାଇଁ ଯିଏ ସବୁକିଛି ତ୍ୟାଗ କରିଦେଉଛନ୍ତି ସିଏ ହେଉଛନ୍ତି ସାଧୁର ମୁଖ୍ୟ ଲକ୍ଷଣ। ତେଣୁ ସେହି ସାଧୁଙ୍କ ପାଖରୁ ଯେତେବେଳେ ଭଗବାନ କଥା ଶୁଣିବା, ବହୁତ ସୁନ୍ଦର କଥା ଶ୍ଳୋକଟି କହିଛନ୍ତି, ସତାଂ ପ୍ରସଙ୍ଗା ମୋ ବେଦ ସମ୍ବିଦ ଭବନ୍ତି ରୁକର୍ଣ୍ଣର ସାଧନା କଥା ତଜ୍ଜୋଷଣାଦାସ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟ। କଥା ଶ୍ରବଣର ମହାତ୍ମ୍ୟ, ଭଗବାନ କଥା କହିବେ ସବୁବେଳେ, କଥାର ମହାତ୍ମ୍ୟ କେତେ କହିବା, ସବୁ କଥା ଶୁଣିବା ମାନେ ସେଇଟା ବଡ଼ ମହାତ୍ମ୍ୟ। भगवान कथा कटुद कहते भगवान कथा जो भक्त मान श्रवण कराए महावीर से संगीत ये बहुत बड़ बड़ कथा ये कौन कर बहुत आनंद प्रदान कर हृत्कर्ण रसायन कथा हृदय को आनंद दब एवं कर्ण को आनंद प्रदान कर आनंद प्रदान कर आम खूब शीघ्र कौन ना अपवर्ग रास्त चलवा ए भौतिक जगत रू पवर्ग भी कह जो जन्म मृत्यु द्वारा व्याधि रही कि आर विपरीत रास्ता हूँ अपवर्ग रास्ता जो रास्त भगवत वैकुंठ धाम को जीवाई रास्ता ये रास्त कौन कौन रही ना श्रद्धा प्रथम श्रद्धा आसव विश्वास आसव रति आसव भक्ति आसव यही भाव गोटे पर गोटे आसव भगवान कथा श्रवण से यही भाव बहुत ज्ञान उपदेश देखते छब्बीस अध्याय भगवान केमती सब तत्व सृष्टि से विषय कहले सतैश अध्याय केमी जन मुक्ति प्राप्त हे से विषय कहले अठाईस अध्याय अष्टांग योग विषय कहले अणतीस अध्याय जो निर्गुण भक्ति विषय कहते भक्ति अनेक प्रकार रही जिते महा भगवान कहते जिते प्रकार जीव अच्छा से प्रकार भक्ति अच्छा कोटि कोटि जीव रही से प्रकार जीव भक्ति रही किंतु मुख्यतः सगुण भक्ति एवं निर्गुण भक्ति भाव में सगुण होती तीनो गुण सत्व रजतम ये गुण प्रति भाग तीन भाग रही नौ सगुण भक्ति रही निर्गुण भक्ति हूँ कौन ना भगवान कथा श्रवण जो करेंगे मद्गुण श्रुति मात्रेण मयि सर्वगुहाशय मनोगति अविच्छिन्ना यथा गंगा बसंबुध भगवान कथा श्रवण महात्म भगवान कथा जन जो श्रवण करेंगे भगवान जो समस्त हृदय रही प्रति मन अविचलित भाव में धावमान हो जो भाव गंगा समुद्र को धावमान होती हो निर्गुण निर्गुण भक्ति लक्षण भक्ति योग से निर्गुण से उदाहरण आयत्री अव्यवहिता जहाँ भक्ति पुरुषोत्तम ये हूँ निर्गुण भक्ति यही भाव में कही तीस अध्याय कहते केमी देहाशक्त लोकंर कमी अधगति होनर्भि जननम पुनरभि मरणम चलती तेणु एक तीस अध्याय केमी आम मनुष्य जन्म प्राप्त होचे से विषय कहते ये बहुत बड़ साइंस यहाँ बायोलोजी बायोलोजी वैज्ञानिक मैंने ज्ञान प्राप्त हो नु डाक्तर मानी ज्ञान रही कौन कौन ना कर्मणा दैव नेत्रेण जंतु देहोपत्ते स्त्रिया प्रविष्ट उदरम पुंस रेत कणाश्रय जो पुरुष स्त्री योग संजोग हो समय पुत्र संतान जात हो पूर्व कर्मफल अनुसार कर्मणा देव नेत्रेण जो कर्म आम कर पूर्व अनुसार जन्मे देवता मान द्वारा आम यमटी प्राप्त होर्मणा देव नेत्र जंतु देह प्रवते खाली मनुष्य नुहत सब जीव मैंने से शरीर यही भाव पाती एवं स्त्रिया प्रविष्ट उदरम पुंस रेत कणाश्रय पितांगर रेतरे आश्रय नहीं बीर्ज आश्रय नहीं माँ गर्भ को आसती यही भाव में वर्णना करात्रि बुद्धबुद आकार बुद्धबुद बेले रही था पांच रात्रि दस दिवस बरकोली आकार धारण कै कठिन हुए तत्पर मांस पिंडाकार एवं पक्षी प्रभृति ध्वनि डिंबाकार धारण कर तापरे एक मास मध्यरे तार मस्तक दुई मास रे तार हस्त पदादि अंग विभाग एवं तीन मास रे नख लोम अस्थि चर्म लिंग इंद्र छिद्र सकल प्रकट देवे तीन मास न हो जानवे से पुओ कि झील पाश्चात्य जगत मैं रही आम भारत वर्ष ये करदे बयान करदे पाश्चात्य जगत किसी बयान है तीन मास रे जानवे जो पुओ हम कन्या हम तेणु ये वैज्ञानिक ये कह जाए तीन मास लिंग प्रकाश पाइब तेणु छस चारिमास सप्त धातु प्रकाश हुए कौन कौन ना त्वक मांस रुधिर मेद मजा अस्थि और शुक्र ये सब पंचमास चारिमास पंचमास क्षुधा तृषा उत्पन्न हे तापूर्व क्षुधा तृषा न एणु छस जयरायुगर आवृत हो माँ तार पोखर भ्रमण करती सतमास आसिले तार जो मैंने भाग्यवान जीव से मानकर स्मरण हुए पूर्वजन्मे पाप कार्य करूँ जो कि आज पुणी मातृजन्मी ग्रहण करने पड़ा ତେଣୁ ଯେଉଁମାନେ ଭାଗ୍ୟବାନ ଜୀବ ଭଗବାନ ପ୍ରାର୍ଥନା କରନ୍ତି, ଜୀବର ପ୍ରାର୍ଥନା ସବୁ ରହିଛି, କ'ଣ ପ୍ରାର୍ଥନା କରୁଛି, ଆମେ ମାଆଙ୍କ ଗର୍ଭରେ କ'ଣ ଥିଲେ ଆମେ ଜାଣିନେ, ଭୁଲି ଯାଇଛେ, କିନ୍ତୁ ଭଗବାନ ଜାଣନ୍ତି। ତେଣୁ ସେସବୁ କଥା 31 ଅଧ୍ୟାୟରେ ବର୍ଣ୍ଣନା କରିକିରି 32 ଅଧ୍ୟାୟରେ କହୁଛନ୍ତି କିଭଳି ଭକ୍ତି ଯୋଗର ଉତ୍କର୍ଷ। ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈକି ଆସି ବୈରାଗ୍ୟ ଜ୍ଞାନ ଜନ ବ୍ରହ୍ମ ଦର୍ଶନ। ଭଗବାନ ଯଦି ଭକ୍ତି କରିବା ତାହେଲେ ଆମର ଖୁବ୍ ଶୀଘ୍ର ବୈରାଗ୍ୟ ଆସିବ ଏବଂ ଯାହାଫଳରେ ଏବଂ ଜ୍ଞାନ ମଧ୍ୟ ଆସିବ, ଯାହାଫଳରେ କି ଆମେ ଭଗବାନଙ୍କୁ ଦର୍ଶନ କରିପାରିବା। ଏହିଭଳି ଭାବରେ 33 ଅଧ୍ୟାୟରେ ଅନ୍ତିମ ଜ୍ଞାନ ପ୍ରଦାନ କଲା ପରେ ଦେବହୂତିଙ୍କର ପରମ ପଦ ସେ ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କୁ ସ୍ତୁତି କରିଛନ୍ତି ଏବଂ ବିଶେଷ ଭାବରେ ନାମର ମହାତ୍ମ୍ୟ କହିଛନ୍ତି। ନାମର ମହାତ୍ମ୍ୟ ଭାଗବତଙ୍କ ପ୍ରଥମ ପ୍ରତି ସ୍କନ୍ଧରେ ନାମର ମହାତ୍ମ୍ୟ ରହିଛି। ଆମେ ଯେତେବେଳେ କହୁଥିଲେ ଏ ଯେଉଁ ନାମ ମହାତ୍ମ୍ୟ ସାରା ପୃଥିବୀରେ ଇସ୍କନ୍ ଦ୍ୱାରା ନାମ ମହାତ୍ମ୍ୟ ୱିକ୍ ପ୍ରଚାର କ'ଣ ଚାଲିଥିଲା, ସେହି ସମୟରେ ଆମେ ପ୍ରତିଦିନ ଗୋଟିଏ ଗୋଟିଏ ସ୍କନ୍ଧରୁ ଉଦ୍ଧାର କରିକି ଗୋଟେ ନାମର ମହାତ୍ମ୍ୟ କହିଥିଲେ ଏବଂ ତୃତୀୟ ସ୍କନ୍ଧ 33:7 ଶ୍ଳୋକରେ ଗୋଟେ ନାମର ମହାତ୍ମ୍ୟ କହିଛନ୍ତି ଦେବହୂତୀ। ଆହୋ ଗତସୋ ପଚତୋ ଗରିଆ ଜର୍ଜୁହାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ୍ ତେ ପୁସ୍ତପସ୍ତେ ଜିଙ୍ଗୁ ସ୍ମୁ ରାଜା ବ୍ରହ୍ମାନଚୋର ନାମ ଗୁଣନ୍ତି ଯେତେ। ଓହୋ ଆଶ୍ଚର୍ଯ୍ୟ କହୁଛନ୍ତି ମହାଦେବ ହୋତି, ଓହୋ ଗତ ସୁପଚ ତୁ କରିଆ ସୁପଚ ଯେଉଁମାନେ କୁକୁର ବୋଲି ଚଣ୍ଡାଳ ସେମାନେ ମଧ୍ୟ ଶ୍ରେଷ୍ଠ ହେଇଯିବେ। କିଭଳି ନା ଜୁହାରେ ଜୁହାର ଅଗ୍ରରେ ବର୍ତ୍ତତେ କିଛି ସମୟ ପାଇଁ ନୁହେଁ ନାମ ଏକ ବଚନରେ କହିଲେ ସେମାନେ କିଭଳି ଭାବରେ ଗରିଆନ ହୋଇଯିବେ ଶ୍ରେଷ୍ଠ ହୋଇଯିବେ ନା ସେମାନେ ସବୁକିଛି ତପସ୍ୟା କରିସାରିଛନ୍ତି, ତପସ୍ତେ ସବୁକିଛି ଯଜ୍ଞ କରିସାରିଛନ୍ତି, ସବୁକିଛି ତୀର୍ଥରେ ସ୍ନାନ କରିସାରିଛନ୍ତି, ସବୁକିଛି ବେଦ ଅଧ୍ୟୟନ କରିସାରିଛନ୍ତି। ଏହିଭଳି ଭାବରେ କେବଳ ଯେଉଁମାନେ ଗୃଣନ୍ତି ବିଶ୍ୱନାଥ ଠାକୁର ତାଙ୍କୁ କହୁଛନ୍ତି ଯେଉଁମାନେ ଯଶ୍ୟ ସୋପ ତୁ ଯେଉଁମାନେ ସମ୍ପୂର୍ଣ୍ଣ ଜିହ୍ୱାରେ ବର୍ତ୍ତତେ ଏବଂ ନ ତୁ ବୃଦ୍ଧ କିଛି ସମୟ ପାଇଁ ନୁହଁ, କିଛି ସମୟ ପାଇଁ କୁହାଯାଉ ଯେଉଁମାନେ ପୂର୍ଣ୍ଣ ଭାବରେ ପୂର୍ଣ୍ଣ ଜିହ୍ୱାରେ ବହୁତ ସମୟ ପର୍ଯ୍ୟନ୍ତ ନାମ ଏକ ବଚନରେ କୁହାଯାଇଛି ଅନେକ ନାମ ଯେଉଁମାନେ ନେବେ ନାମାନି ଇତ୍ୟାଦି ସମ୍ପୂର୍ଣ୍ଣ ଜୁହାୟାନ ସମ୍ପୂର୍ଣ୍ଣ ଉଚ୍ଚାରିତାଣି ବହୁନି ନାମାନି କିମ୍ବ ତା କ'ଣ କହିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଏହିଭଳି ଭାବରେ ତୃତୀୟ ସ୍କନ୍ଧ 33 ଅଧ୍ୟାୟ ଶେଷ ହେଲେ ଇଏ ହେଉଛି ଭଗବାନଙ୍କୁ ଗୋଟେ ଜଙ୍ଘ ପ୍ରଦେଶ ବୋଲି କୁହାଯାଉଛି। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଭଗବାନଙ୍କୁ 2 ପାଦ ପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନଙ୍କୁ 2 ଜଙ୍ଘ। ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଛି, ଭାଗବତଙ୍କୁ କହିଲେ ଭଗବାନଙ୍କୁ ସଙ୍ଗ କରୁଛେ। ତେଣୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦେବହୂତିଙ୍କର କଥା କୁହାଗଲା ସ୍ୱାମୀମାନଙ୍କର ମଧ୍ୟମ କନ୍ୟା। ପ୍ରଥମ କନ୍ୟା ହେଉଛି 3 କନ୍ୟା ଏବଂ 2 ପୁତ୍ର। ପ୍ରଥମ କନ୍ୟା ହେଉଛନ୍ତି ଆକୁତି, ଯିଏକି ବିବାହ କରିଥିଲେ ରୁଚି ପ୍ରଜାପତିଙ୍କୁ ବିବାହ କରିଥିଲେ। ତାଙ୍କର ଏଇ ଯଜ୍ଞ ବୋଲି ପୁତ୍ର ଜଣେ ଜାତ ହୋଇଥିଲେ ଯିଏକି ଭଗବାନଙ୍କ ଜଣେ ଅବତାର ଏବଂ ସେ ମଧ୍ୟ ଇନ୍ଦ୍ର ହୋଇଥିଲେ ଯଜ୍ଞ। ଏ ସ୍ୱାମୀମାନଙ୍କର ଏ ମନଙ୍କର ଅବତାର ସିଏ ଯଜ୍ଞ ହୋଇଥିଲେ, ବହୁତ ପ୍ରସଙ୍ଗ ରହିଛି ଆମେ ସଂକ୍ଷେପରେ କହୁଛେ। ତେଣୁ ଏହିଭଳି ଭାବରେ ତାଙ୍କର ଯେଉଁ କନିଷ୍ଠା କନ୍ୟା ସିଏ ହେଉଛନ୍ତି ପ୍ରସୂତି, ସେ ପ୍ରସୂତିକୁ ସେ ବିବାହ ଦେଇଥିଲେ ଦକ୍ଷ, ଯିଏକି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ପ୍ରଜାପତି ଥିଲେ ଦକ୍ଷ ବିବାହ ଦେଇଥିଲେ। ତାଙ୍କର 16 ଜଣ କନ୍ୟା ଥିଲେ, 13 ଜଣ କନ୍ୟା ବିବାହ କରିଥିଲେ ଧର୍ମଙ୍କୁ, ଧର୍ମ ଦେବତାଙ୍କୁ ବିବାହ କରିଥିଲେ। ତାଙ୍କ ଭିତରୁ ଯେଉଁ ମୂର୍ତ୍ତି ଯେଉଁ କନ୍ୟାଟି ରହିଛି ମୂର୍ତ୍ତି ତାଙ୍କର ଗର୍ଭରେ ଦେବ ଧର୍ମଙ୍କର ଅରସରୁ ଜାତ ହୋଇଥିଲେ ନରନାରାୟଣ। ନରନାରାୟଣ ଯିଏକି ଭାରତବର୍ଷର ଅଧିଷ୍ଠାତ ଦେବତା, ବର୍ତ୍ତମାନ ମଧ୍ୟ ସିଏ ଯେଉଁ ରହିଛନ୍ତି ଆମର ପତ୍ରିକା ସମୟରେ ତପସ୍ୟା କରୁଛନ୍ତି, ଏ ବୈରାଗ୍ୟ ଭଗବାନଙ୍କ ବୈରାଗ୍ୟ ପ୍ରଦର୍ଶନ କରୁଛନ୍ତି। ଭଗବାନଙ୍କ ଜଣେ ଅବତାର ଇଏ କୁହାଯାଏ। ଭଗବାନ କୃଷ୍ଣ ଏବଂ ଅର୍ଜୁନ ଯେଉଁ ଆସିଥିଲେ ନରନାରାୟଣ ମଧ୍ୟ ତାଙ୍କର ଶରୀରରେ ଆଶ୍ରୟ ନେଇଥିଲେ, ଏକଥା 10 ସ୍କନ୍ଧ 99 କୁହାଯିବ। ଯାହା ହଉ ଏହିଭଳି ଭାବରେ ତପସ୍ୟା କରୁଛନ୍ତି, ବହୁତ ଲୀଳା ସବୁ ରହିଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ଆହୁରି ଅନେକ ପୁତ୍ରମାନେ ସବୁ ରହିଛନ୍ତି, ଆମେ ଏତେ ଆଲୋଚନା କରିବା ନାହିଁ, ମୁଖ୍ୟ ମୁଖ୍ୟ କଥା ସବୁ କହିବା। ତେଣୁ ଆଉ ଯେଉଁ ଦୁଇ ପୁତ୍ର ରହିଲେ, ହଁ ଏଇ ଯେଉଁ ସବୁ ଅନ୍ୟମାନଙ୍କ ପୁତ୍ର ରହିଛନ୍ତି, କିନ୍ତୁ ଆଙ୍କର ସତୀ ଯେଉଁ କନିଷ୍ଠା କନ୍ୟା କ'ଣ ଦକ୍ଷଙ୍କର, ସେ ବିବାହ କରିଥିଲେ ଶିବଜୀଙ୍କୁ। କନିଷ୍ଠା କନ୍ୟା ସତୀ ବିବାହ କରିଥିଲେ ଶିବଜୀଙ୍କୁ, କିନ୍ତୁ ତାଙ୍କର କୌଣସି ପୁତ୍ର ହୋଇନଥିଲା। କାହିଁକି ନା ସିଏ ଆତ୍ମହତ୍ୟା କରିଦେଇଥିଲେ। କାହିଁକି ନା ତାଙ୍କର ଶ୍ୱଶୁର ଜ୍ୱାଇଁଙ୍କର ଝଗଡ଼ା ହେଲା, ଶିବଜୀ ଦକ୍ଷଙ୍କର କାହିଁକି ଝଗଡ଼ା ହେଲା ନା, ଥରେ ଦକ୍ଷ ଯଜ୍ଞ କରୁଥିଲେ, ସେଇ ଯଜ୍ଞରେ ସବୁ ଦେବତାମାନେ ଆସିଥିଲେ, ବ୍ରହ୍ମା ଶିବ ମଧ୍ୟ ଆସିଥିଲେ, ବିଷ୍ଣୁ ଆସିନଥିଲେ। ତେଣୁ ଯେତେବେଳେ ଦକ୍ଷ ଆସୁଛନ୍ତି ସେଇ ଯଜ୍ଞରେ ଉପସ୍ଥିତ ଥିବା ମୁନି ଋଷିମାନେ ଦେବତାମାନେ ସମସ୍ତେ ତାଙ୍କୁ ପ୍ରଣାମ କଲେ, ସମ୍ମାନ ଜଣାଇଲେ, କିନ୍ତୁ ବ୍ରହ୍ମା ଏବଂ ଶିବ ସେଠି ବସିକି ରହିଲେ। ତେଣୁ ବ୍ରହ୍ମା ହେଉଛନ୍ତି ତାଙ୍କ ପିତା, ତାଙ୍କୁ ସେ ପ୍ରଣାମ କଲେ, ଶିବଜୀ ମୋତେ ପ୍ରଣାମ କଲେ ନାହିଁ ବୋଲି କହିକି ତାଙ୍କୁ କ୍ରୋଧ ଆସିଲା। ଦକ୍ଷଙ୍କ ତ ବହୁତ କଥା ଆସିବ, ଦକ୍ଷଙ୍କ ଦକ୍ଷ ଏଭଳି ଏକ୍ସପର୍ଟ, ଦକ୍ଷ ଏକ୍ସପର୍ଟ, ତାଙ୍କ ତ ପରେ ଷଷ୍ଠ ସ୍କନ୍ଧରେ ମଧ୍ୟ ଆସିବ ତାଙ୍କ କଥା। ତେଣୁ ଏହିଭଳି ଭାବରେ ଶିବଜୀଙ୍କୁ ବହୁତ ଗାଳି ଦେଲେ, ବହୁତ ଅପମାନ କଲେ, ମର୍କଟ ଲୋଚନ ଏଭଳି ଭାବରେ କହିକି ଯେତେ ଶିବଜୀଙ୍କୁ ଗାଳି ଦେଉଛନ୍ତି, ଶିବଜୀଙ୍କର କୌଣସି କ୍ରୋଧ ଆସୁନାହିଁ, ଇଏ ମହାନୁଭାବର ଲକ୍ଷଣ, ବରଂ ସେ ହସୁଛନ୍ତି। ଏହିଭଳି ଭାବରେ କହି ତାଙ୍କୁ କହିଲେ, ତମେ ଯଜ୍ଞର ଭାଗ ପ୍ରାପ୍ତ ହୋଇପାରିବ ନାହିଁ। ଏହିଭଳି ଭାବରେ କହି ଚାଲିଗଲେ। ଆଉ ଦକ୍ଷଙ୍କର ଅନୁଚରମାନେ, ଶିବଜୀଙ୍କର ଅନୁଚରମାନଙ୍କ ଭିତରେ ଝଗଡ଼ା ହେଲା, ଝଗଡ଼ା ଯେତେବେଳେ ବଢ଼ି ବଢ଼ିକା ଚାଲିଲା, ଶିବଜୀ ପଳେଇ ଆସିଲେ ତାଙ୍କ ଧାମକୁ, ପଳେଇ ଆସିଲେ। ଏବଂ ତାପରେ ଗୋଟେ ଥର ଦକ୍ଷ ପୁଣି ଗୋଟେ ଯଜ୍ଞ କରୁଛନ୍ତି, ସେ ଯଜ୍ଞରେ ଆଉ ଆଙ୍କୁ ଡାକିନାହାନ୍ତି, ଶିବଜୀଙ୍କୁ ଡାକିନାହାନ୍ତି, ତାଙ୍କର କନ୍ୟା ସତୀଙ୍କୁ ଡାକିନାହାନ୍ତି, ଅନ୍ୟମାନଙ୍କୁ ଡାକିଛନ୍ତି। କିନ୍ତୁ ଏ କଥା ଯେତେବେଳେ ସତୀ ଜାଣିଲେ, ସେ ଚାହିଁଲେ ଆମେ ମଧ୍ୟ ଯିବା ପିତାଙ୍କ ଗୃହକୁ, ଆମେ ଯିବା ନା, ନିମନ୍ତ୍ରଣ କରିନାହାନ୍ତି ନା, ନିମନ୍ତ୍ରଣ ନକଲେ କ'ଣ ହେବ, ଗୁରୁଙ୍କର ଆଶ୍ରମକୁ, ପିତାଙ୍କର ଗୃହକୁ ଯିବା ପାଇଁ, ଆଶ୍ରମକୁ ଯିବା ପାଇଁ ନିମନ୍ତ୍ରଣ ଦରକାର ନାହିଁ ନା, ତମେ ଜାଣିନ କିଭଳି ଭାବରେ ତମର ପିତା ମୋତେ ଅପମାନ କରିଥିଲେ, ତମେ ସେଠିକି ଗଲେ ସହିପାରିବ ନାହିଁ। କିନ୍ତୁ ନ ଶୁଣିକି ସେ ଚାଲି ଆସିଲେ। ଆ ଭିତରେ ଆଉ ଗୋଟେ କଥା ରହିଯାଇଛି, ସେ ସତୀଦେବୀ ଥରେ ସୀତା ରୋଲ୍ କରିଦେଇଥିଲେ ରାମଚନ୍ଦ୍ର ପରୀକ୍ଷା କରିବା ପାଇଁ, ତେଣୁ ସେଇଠି ଶିବଜୀ ତାଙ୍କୁ ତ୍ୟାଗ କରିଦେଇଥିଲେ। ଏ ଗୋଟେ କାରଣ ରହିଛି, ବଡ଼ ପ୍ରସଙ୍ଗ ରହିଛି, ଆମେ କହିଲେ ସଂକ୍ଷେପରେ କହିଦେଉଛେ। ଏହିଭଳି ଭାବରେ ସତୀ ଯେତେବେଳେ ଆସିଲେ, ଦେଖିଲେ ସମସ୍ତ ଦେବତାମାନଙ୍କ ପାଇଁ ଆସନ ରହିଛି, ତାଙ୍କ ସ୍ୱାମୀ ପାଇଁ ଆସନ ନାହିଁ। ତେଣୁ ସେ ଶରୀରକୁ ତ୍ୟାଗ କରିଦେଲେ, ଶରୀରକୁ ଯେତେବେଳେ ତ୍ୟାଗ କରିଦେଲେ, ସେତେବେଳେ ଏ କଥା ନାରଦ ମୁନି ଯାଇ ଖବର ଦେଲେ ଶିବଜୀଙ୍କୁ। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରିକିରି ଗୋଟେ ଶକ୍ତି ସୃଷ୍ଟି କଲେ, ବୀରଭଦ୍ର, ଯିଏକି ଆସିକି ଦକ୍ଷଙ୍କୁ ହତ୍ୟା କରିଦେଲେ। ଆଉ ଅନ୍ୟମାନେ ଯେଉଁମାନେ ଶିବଜୀଙ୍କ ବିରୁଦ୍ଧରେ କହୁଥିଲେ, ତାଙ୍କୁ ସବୁ ମଧ୍ୟ ସବୁ ଦଣ୍ଡ ପ୍ରଦାନ କଲେ। ତାପରେ ବ୍ରହ୍ମା ଆଦି ଦେବତାମାନେ ଆସିକରି ଶିବଜୀ କୈଳାସ ପର୍ବତକୁ ଯାଇଛନ୍ତି, ଦକ୍ଷଙ୍କୁ ନେଇକି ଯାଇଛନ୍ତି। ସେଠି ଯାଇକରି ସେଇଠି କୈଳାସ ପର୍ବତର ନ୍ୟାଚୁରାଲ ସିନେରୀ ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ଶୋଭା ରହିଛି ଯେଉଁ କୈଳାସ ପର୍ବତରେ। ଗୋଟେ ଏଭଳି ବଟବୃକ୍ଷ ରହିଛି, 100 ଯୋଜନ ବିସ୍ତାର, 100 ଯୋଜନ ବିସ୍ତାର, 75 ଯୋଜନ ହେଉଛି ଉଚ୍ଚ, ନିର୍ଣ୍ଣିଡ ତାପ ବର୍ଜିତ, ସେଥିରେ କୌଣସି ପକ୍ଷୀର ବସା ନାହିଁ, ଏବଂ ତାପ ବର୍ଜିତ, ଖରାଦିନେ ଗରମ ନାହିଁ କି ଶୀତଦିନେ ଥଣ୍ଡା ନାହିଁ, ତାପ ବର୍ଜିତ। ସେଇଠି ଶିବଜୀ ସେଭଳି ଭଗବାନଙ୍କର କଥା କୁହନ୍ତି। ଏହିଭଳି ଭାବରେ ଦେବତାମାନେ ଯାଇ ଯେତେବେଳେ ପ୍ରାର୍ଥନା କଲେ, ଶିବଜୀ ତାଙ୍କୁ ଜୀବନ ଦାନ କଲେ, କିନ୍ତୁ ତାଙ୍କର ମସ୍ତକ ତ ଯଜ୍ଞରେ ଆହୁତି ଦିଆଯାଇଛି, ତେଣୁ ଗୋଟେ ଛେଳିର ମସ୍ତକ ଲଗାଇଥିଲେ। ତେଣୁ ପରେ ସେ ଶରୀରକୁ ତ୍ୟାଗ କରିକିରି ପ୍ରଚେତାଙ୍କ ପୁତ୍ର ରୂପେ ଆସିବେ, ଆମେ ଷଷ୍ଠ ସ୍କନ୍ଧର କଥା କହିବା। ଏହିଭଳି ଭାବରେ ଝଗଡ଼ା ବିଷୟରେ ବର୍ଣ୍ଣନା କରିକିରି ତାପରେ ଉତ୍ତାନପାଦଙ୍କ କଥା କୁହାଯାଉଛି, କନିଷ୍ଠ ପୁତ୍ର ଉତ୍ତାନପାଦ, ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ। ପ୍ରିୟବ୍ରତ ସଂସାର ଗ୍ରହଣ କରୁନଥିଲେ, କାହିଁକି ନାରଦ ମୁନିଙ୍କ ସେ ହେଉଛନ୍ତି ଶିଷ୍ୟ, ସିଏ ବୈରାଗ୍ୟ ଆଚରଣ କରୁଥିଲେ, କିନ୍ତୁ ଉତ୍ତାନପାଦ ଦୁଇଟି ପତ୍ନୀ ଗ୍ରହଣ କରିଥିଲେ, ସୁରୁଚି ଏବଂ ସୁନୀତି, ଧ୍ରୁବଙ୍କ ଚରିତ ଚତୁର୍ଥ ସ୍କନ୍ଧ 8ମ ଅଧ୍ୟାୟରୁ 12ମ ଅଧ୍ୟାୟ, ଏଇ 5ଟି ଅଧ୍ୟାୟରେ ଧ୍ରୁବ ଚରିତ ବର୍ଣ୍ଣନା କରାଯାଇଛି। ଆମେ କିନ୍ତୁ କମ୍ ସମୟରେ କହିବା, କିନ୍ତୁ ଧ୍ରୁବ ଚରିତ ହେଉଛି ବହୁତ ମହାନ ଚରିତ୍ର, ତେଣୁ ଆମେ ଟିକେ ଅଧିକା କହିବା ଧ୍ରୁବ ଚରିତ। ଧ୍ରୁବ ଛୋଟ ପିଲା ଥିଲେ, 5 ବର୍ଷର ବାଳକ ଥିଲେ, 5 ବର୍ଷର ଯେତେବେଳେ ବାଳକ ଥିଲେ, ସେହି ସମୟରେ ପିତା ଉତ୍ତାନପାଦ, ତାଙ୍କର ଦୁଇଟି ପତ୍ନୀ ଅଛନ୍ତି, କିନ୍ତୁ କନିଷ୍ଠା ପତ୍ନୀ ଯେଉଁ ସୁରୁଚି, ତାଙ୍କ ପ୍ରତି ବହୁତ ଆସକ୍ତ ଥିଲେ, ସ୍ତ୍ରୈଣ ଥିଲେ, ଆସକ୍ତ ଥିଲେ। ଏଭଳି ଭାବରେ ତାଙ୍କର ଗୃହରେ ସୁରୁଚିଙ୍କ ପାଖରେ ସିଏ ବସିଥିଲେ, ପୁଅ ଉତ୍ତମଙ୍କୁ କୋଳରେ ରଖିଥିଲେ। ଏଇଟାକୁ ଦେଖିକି ଧ୍ରୁବ ଚାହିଁଲେ ଟିକେ ପିତା କୋଳରେ ବସିବେ, ଛୋଟ ପିଲାମାନଙ୍କର କଳ ସବୁବେଳେ ପ୍ରତିଯୋଗିତା ହେବ, ସେ ଯଦି କରିଥିବ ମୁଁ ସେଇଟା କରିବି। ଛୋଟ ପିଲାର ହେଉଛି ତାଙ୍କ ନେଚର ସେଇଭଳି ଭାବରେ, ତେଣୁ ଧ୍ରୁବ ଯେତେବେଳେ ବସିବା ପାଇଁ ଚାହିଁଲେ ସେତେବେଳେ ତାଙ୍କ ବିମାତା ସହିପାରିଲେ ନାହିଁ, କାହିଁକି ନା ଇଏ ଜ୍ୟେଷ୍ଠ ପୁତ୍ର, ଇଏ ରାଜା ହେବ, କିନ୍ତୁ ସିଏ ଚାହୁଁଥିଲେ ମୋର ପୁତ୍ର କେମିତି ରାଜା ହେବ। ତେଣୁ ଧ୍ରୁବପତି ସେ କ'ଣ ଇଏ କରୁଥିଲେ, ଏନ୍ଭି କରୁଥିଲେ, ଈର୍ଷା କରୁଥିଲେ, ତେଣୁ ତାଙ୍କୁ ବହୁତ ଅପମାନ ସୂଚକ କଥା କହି ତପସ୍ୟା ରାଜ ପୁରୁଷଂ ତସିବାନ ଗ୍ରହଣ ମେ ପାର୍ବତ୍ୱ ସାଧ୍ୟାତ୍ମାନ ଯଦିଚ୍ଛସେ ନୃପାସନ। ଯଦି ତୁମେ ପିତାଙ୍କ କୋଳରେ ବସିବା ପାଇଁ ଚାହୁଁଛ ତାହେଲେ ତପସ୍ୟା କର, ତପସ୍ୟା କଲେ ତୁମେ ଶରୀର ତ୍ୟାଗ କରିବ, ଭଗବାନ ପ୍ରାର୍ଥନା କରିବ ମୁଁ ସୁରୁଚିଙ୍କର ଗର୍ଭରେ ଆସିବି, ତାହେଲେ ଆସିକିରି ପିତାଙ୍କ କୋଳରେ ବସିବ। ଏଇ ଭିତରେ କହିଲେ ଧ୍ରୁବ ପାଞ୍ଚ ବର୍ଷ ବାଳକ, ତାଙ୍କର କ୍ରୋଧ ଆସିଲା, କ୍ଷତ୍ରିୟ କ୍ଷତ୍ରିୟ ସ୍ୱଭାବ ରହିଛି, କ୍ରୋଧ ମଧ୍ୟ ରହିଛି, ରଜଗୁଣ ରଜଗୁଣ ପ୍ରାଧା ରଜଗୁଣ କାମ ଏସ କ୍ରୋଧ ଏସ ରଜଗୁଣ ପ୍ରାଧାନ୍ୟ। ତେଣୁ ମା ତାଙ୍କୁ କହିଲେ ପୁତ୍ର ତୋ ମା ବିମାତା ଯାହା କହିଲେ ମଧ୍ୟ କିଛି ଭୁଲ କହିନାହାନ୍ତି, ଭଗବାନଙ୍କ ଶରଣରେ ଗଲେ ସବୁ କାମନା ପୂର୍ଣ୍ଣ ହେବ। ନା ସେ ଭଗବାନ କେଉଁଠି, ନା ସେ ଭଗବାନ କେଉଁଠି ଅଛନ୍ତି ମୁଁ ଜାଣିନାହିଁ, କିନ୍ତୁ ମୁନି ଋଷିମାନେ ଯାଆନ୍ତି ବଣକୁ ଜଙ୍ଗଲକୁ ତପସ୍ୟା କରିବା ପାଇଁ ଭଗବାନ ପ୍ରାପ୍ତ ହେବା ପାଇଁ। ତେଣୁ ପାଞ୍ଚ ବର୍ଷର ବାଳକ ଚାଲି ଆସିଲେ, ଘରେ ଛାଡ଼ିକି ଚାଲି ଆସିଲେ। ଏ କଥା ଭଗବାନଙ୍କ ଅନୁସନ୍ଧାନ ଯେତେବେଳେ ଯାଉଛନ୍ତି ଭଗବାନ ବ୍ୟବସ୍ଥା କରନ୍ତି, ଜଣେ ଗୁରୁଙ୍କର ବ୍ୟବସ୍ଥା କରନ୍ତି। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ, କହିଲେ ପୁତ୍ର ଧ୍ରୁବ କୁଆଡ଼େ ଯାଉଛୁ, ପୁତ୍ର କହିଦେଲେ ନାରଦ ମୁନିକୁ ଆଗରେ ଦେଖା ହେଇଥିଲା ସବୁ। ନାରଦ ମୁନି ସବୁ ରାଜାମାନଙ୍କୁ ଯାଆନ୍ତି ଜ୍ଞାନ ଦେବା ପାଇଁ, କାରଣ ରାଜାମାନେ ଯଦି ଜ୍ଞାନ ପ୍ରାପ୍ତ ହେବେ ପ୍ରଜାମାନେ ସବୁ ସେ ଜ୍ଞାନକୁ ପ୍ରାପ୍ତ ହେବେ। ତେଣୁ ଭଗବାନ ଭଗବତ ଗୀତାର ଜ୍ଞାନ ପ୍ରଥମେ ସୂର୍ଯ୍ୟର ଦେବତା ବିଭୂଷଣ ଦେଇଥିଲେ, ଏବଂ ରାଜସ୍ୱ ବିଧୁ ଏହିଭଳି ଭାବରେ ଜ୍ଞାନ ରାଜସ୍ୱୀମାନଙ୍କଠୁ ଆସୁଛି ପରମ୍ପରାରେ। ତେଣୁ ଧ୍ରୁବ ଏହିଭଳି ଭାବରେ ଟିକୁ କହିଲେ, କହିଲେ ପୁତ୍ର ଗୁଣଧିକାନ୍ ଉଦମ ଲୋପସେ ଅନୁକ୍ରସମ ଗୁଣାଧମା ମୈତ୍ରୀ ସମାନତ ଅନୁଚ୍ଛେ ନ ତାପି ଅଭିଭୂତେ। ଏ ପୁତ୍ର ଉତ୍ତମ ପ୍ରତି କାହିଁକି ତୁମେ ବିଦ୍ୱେଷ କରୁଛ, ତାହାର ଭଲ ଗୁଣ ଅଛି ବୋଲି ସେ ତାଙ୍କ ପୁତ୍ର ତାଙ୍କୁ ତାଙ୍କ ପିତା ତାଙ୍କୁ ପ୍ରଶଂସା କରୁଛନ୍ତି, ଯାହାର ଭଲ ଗୁଣ ଅଛି ତାଙ୍କୁ ଦେଖିଲେ ଆନନ୍ଦିତ ହେବ, ଈର୍ଷା କରିବ ନାହିଁ। ଆଉ ଯେଉଁମାନେ ତୁମ ସହିତ ସମାଜଙ୍କ ରହିଛନ୍ତି ତାଙ୍କ ସହିତ ମୈତ୍ରୀ କରିବ, ତାଙ୍କୁ ଦେଖିଲେ ଗର୍ବ କରିବ ନାହିଁ। ଯେଉଁମାନେ ତୁମର ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ କୃପା କରିବ, ତାଙ୍କ ପ୍ରତି ଠାଟ୍ଟା ପରିହାସ କରିବ ନାହିଁ। ଏହିଭଳି ଭାବରେ ଯଦି କରିବ ତୁମେ ତାପରେ ଅଭିଭୂତ ହେବ ନାହିଁ, ତୁମେ ଛୋଟ ପିଲା ଚାଲ ମୁଁ ତୁମକୁ ତାଙ୍କ କୋଳରେ ବସେଇ ଦେବି, ନା ନା ମୁଁ ବର୍ତ୍ତମାନ ଭଗବାନ ପ୍ରାପ୍ତ ହେବାକୁ ଚାହୁଁଛି, ଭଗବାନ ମୋର କାମନା ପୂରଣ କରିବେ, ଆପଣ ଯଦି ସେ ବିଷୟରେ କିଛି କହିବେ କୁହନ୍ତୁ ନହେଲେ ଚାଲନ୍ତୁ। ତେଣୁ ନାରଦ ମୁନି ପରୀକ୍ଷା କରୁଥିଲେ, ବହୁତ ଖୁସି ହେଇକିରି ତାଙ୍କୁ ଦେଲେ ମନ୍ତ୍ର ଦେଲେ, ଓଂ ନମୋ ଭଗବତେ ବାସୁଦେବାୟ। ଏହିପରି ଭାବରେ ଜ୍ଞାନ ପ୍ରଦାନ କରିକିରି କହିଲେ ତୁମେ ଯାଅ ମଧୁବନକୁ ଯାଅ, ସେଠି ନିତ୍ୟ ନିତ୍ୟତା ହରେ ଭଗବାନ ସେଠି ସବୁବେଳେ ରହିଛନ୍ତି, ଯମୁନା ରହିଛି ସେଠି ସ୍ନାନ କରିକିରି ଏଇଭଳି ଭାବରେ ତପସ୍ୟା କରିବ, ଏଇଭଳି ଭାବରେ କହିଲେ। ଧ୍ରୁବ ଚାଲି ଆସିଲେ, ପାଞ୍ଚ ବର୍ଷର ବାଳକ ଚାଲି ଆସିଲେ ତପସ୍ୟା କଲେ। ଏଣେ ନାରଦ ମୁନି ଯାଇକି ପଚାରୁଛନ୍ତି ତାଙ୍କ ପିତାଙ୍କୁ, ତାଙ୍କ ପିତା ବୋଧନ କରୁଛନ୍ତି, ତେଣୁ ସେ କହୁଛନ୍ତି ଚିନ୍ତା କରନା ତାଙ୍କ ପୁତ୍ର ଆସିବେ ବହୁତ ଧନ ପ୍ରାପ୍ତ ହେଇକିରି ଆସିବେ। ଏଇଭଳି ଭାବରେ କହିକିରି ନାରଦ ମୁନି ଚାଲିଗଲେ, ଧ୍ରୁବ ତପସ୍ୟା ଆରମ୍ଭ କଲେ, ମଧୁବନରେ ରହିଛି ବର୍ତ୍ତମାନ ସେ ସ୍ଥାନ ରହିଛି, ଧ୍ରୁବ ଟିଲାବେଳି ରହିଛି, ସେଠି ତପସ୍ୟା କରୁଥିଲେ। ତିନି ଦିନରେ ଥରେ ଲେଖାଁ ଖାଦ୍ୟ ଗ୍ରହଣ କରୁଥିଲେ, କପିତ ବଦର ଇତ୍ୟାଦି ଖାଦ୍ୟ ଗ୍ରହଣ କରି ରହୁଥିଲେ ଏବଂ ଭଗବାନଙ୍କ ଆରାଧନା କରୁଥିଲେ, ଓଂ ନମୋ ଭଗବତେ ବାସୁଦେବା। ତପସ୍ୟା ସ୍ନାନ କରି ତିନିବାର ସ୍ନାନ କରି ଇତ୍ୟାଦି ସବୁ ରହିଛି। ଛଅ ଦିନରେ ସେକେଣ୍ଡ ମନ୍ଥରେ କ'ଣ କଲେ, ଦ୍ୱିତୀୟ ମାସରେ ଛଅ ଦିନରେ ଥରେ ଲେଖାଁ ତୃଣ ଏବଂ ପର୍ଣ୍ଣ ଇତ୍ୟାଦି ଖାଇକି ରହିଲେ। ଏଭଳି ତପସ୍ୟା ପାଞ୍ଚ ବର୍ଷ ବାଳକ। ତୃତୀୟ ମାସରେ କେବଳ ନଅ ଦିନରେ ଜଳପାନ କରି ରହୁଥିଲେ, ନଅ ଦିନରେ ଥରେ ଥରେ ମଧ୍ୟ ସବୁବେଳେ ନୁହଁ ଥରେ ଜଳପାନ କରୁଥିଲେ। ଏଇଭଳି ଭାବରେ ତପସ୍ୟା ଅଧିକରୁ ଅଧିକ ତୀବ୍ର କରୁଥିଲେ। ବାର ଚତୁର୍ଥ ମାସରେ ବାର ଦିନରେ ଥରେ ଲେଖାଁ କେବଳ ବାୟୁ ଭକ୍ଷଣ କରି ରହିଲେ, କେବଳ ବାୟୁ, ତେଣୁ ବାୟୁ ଭକ୍ଷଣ କରି ରହିଲେ। ପଞ୍ଚମ ମାସରେ ଆଉ ଗୋଟିଏ ପାହାଚରେ ରହିଗଲେ, ଆଉ କେଉଁ ଖର୍ଚ୍ଚ ହେଲେ ନାହିଁ, ତେଣୁ ସମଗ୍ର ବିଶ୍ୱର ସବୁ ବାୟୁ ଅଚଳ ହେଇଗଲା। ତେଣୁ ଦେବତାମାନେ ତ୍ରାହି ତ୍ରାହି ଡାକିଲେ, ଭଗବାନ ଆସି ପହଞ୍ଚିଗଲେ ତାଙ୍କ ପାଖରେ। ଇଏ ଭଗବାନ ହେଉଛନ୍ତି ଯେଉଁ ରହିଛନ୍ତି ଭଗବାନ କୃଷ୍ଣ ଆସିଥିଲେ ପ୍ରଥମ ଥର ପାଇଁ ଯାହାଙ୍କର ପୁତ୍ର ହେଇକି ଆସିଥିଲେ ସୁତପା ଏବଂ କୃଷ୍ଣୀ ସେଇ କୃଷ୍ଣୀ ଗର୍ବ ତାଙ୍କ ପାଖରେ ଆସି ପହଞ୍ଚିଲେ ଧ୍ରୁବ ପାଖରେ ପହଞ୍ଚିଗଲେ ଧ୍ରୁବ ଏଭଳି ଭାବରେ ଧ୍ୟାନ କରୁଛନ୍ତି ସେ ଦେଖିପାରୁନାହାନ୍ତି ଭଗବାନ ତାଙ୍କ ସାମ୍ନାରେ ଠିଆ ହେଇଗଲେ ସେ ଦେଖିପାରୁନାହାନ୍ତି ତେଣୁ ଭଗବାନ ନିଜକୁ ତାଙ୍କ ହୃଦୟରୁ ବିନ୍ୟାସିଲେ ଓହରେ ଆଣିଲେ ଯେତେବେଳେ ଧ୍ରୁବ ଦେଖିପାରିଲେ ନାହିଁ ହୃଦୟ ଭିତରେ ଭଗବାନଙ୍କୁ ସେତେବେଳେ ସେ ଯେତେବେଳେ ବିଚଳିତ ହେଇକରି ଚକ୍ଷୁ ଖୋଳିଦେଲେ ଦେଖିଲେ ଭଗବାନ ତାଙ୍କ ହୃଦୟ ଭିତରେ ଦେଖୁଥିଲେ ସାମ୍ନାରେ ଦେଖିଲେ ତେଣୁ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ତାଙ୍କୁ ଏହିଭଳି ଭାବରେ ରହିଛି ଆମେ କ'ଣ କହିବା ସେସବୁ କଥା ତେଣୁ ଏହିଭଳି ଭାବରେ ଯେତେବେଳେ ପ୍ରାର୍ଥନା କରିବା ପାଇଁ ଚାହୁଁଛନ୍ତି ଭଗବାନ ତାଙ୍କର ଶଙ୍ଖକୁ ଛୁଆଁଦେଲେ ତାଙ୍କର କପୋଳରେ ଛୋଟ ପିଲା ତାଙ୍କର କ'ଣ ଜ୍ଞାନ ରହିଛି କିନ୍ତୁ ସବୁ ଜ୍ଞାନ ପ୍ରାପ୍ତ ହେଇଗଲେ ଭଗବାନଙ୍କୁ ସ୍ତୁତି କରିଛନ୍ତି ବାରଟି ଶ୍ଳୋକରେ ସ୍ତୁତି କରିଛନ୍ତି ତାକୁ ଦ୍ୱାଦଶ ଆଦିତ୍ୟ ବୋଲି କହିଲା ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ବୃନ୍ଦା ଭୁବନେଶ୍ୱରରେ ଏଇ ପ୍ରସଙ୍ଗଟି କହିଥିଲେ ତେଣୁ ଏଭଳି ଭାବରେ ବାରଟି ଆଦିତ୍ୟ ଆମେ ଗୋଟିଏ ଶ୍ଳୋକ କହିବା ଯୋଉ ଅନ୍ତ ପ୍ରବିଶ ନିମନ୍ତ୍ରୁତା ସଞ୍ଜୀବିଳ ଶକ୍ତିଧର ସୁଧାମ୍ନା ଅନ୍ୟ ଚରଣ ଶ୍ରବଣ ତ୍ୱଗାଦୀନ୍ ପ୍ରାଣାନ୍ନମ ଭଗବତେ ପୁରୁଷାୟ ତୁଭ୍ୟମ୍ ଧ୍ରୁବ ଆଜି ଅନୁଭବ କରୁଛନ୍ତି ଭଗବାନ ପ୍ରାପ୍ତ ହେଲେ କିଭଳି ଭାବରେ ଅନୁଭବ ଆମେ ଯେମିତି କହୁଛେ ଓଂ ଅଜ୍ଞାନ ତୁମିରାନ୍ଦସ୍ୟ ଜ୍ଞାନାନ୍ଦନ ଶଳାକୟା ସେହିଭଳି ଭାବରେ ଭଗବାନ ଯେତେବେଳେ ତାଙ୍କ ହୃଦୟରେ ଆସିଯାଇଛନ୍ତି ସେତେବେଳେ ସେ ଜୀବନ ପ୍ରାପ୍ତ ହୋଇଛନ୍ତି ତା ପୂର୍ବରୁ ସେ ଅନୁଭବ କରୁଥିଲେ ସୁପ୍ତ ମୁଁ ଶୋଇକି ରହିଥିଲି ଯେଉଁ ଅନ୍ତଃପ୍ରବେଶ ମୋର ଅନ୍ତରରେ ଆପଣ ପ୍ରବେଶ କରିକିରି ମୋର ଇନ୍ଦ୍ରିୟମାନଙ୍କୁ ଆପଣ ଜାଗ୍ରତ କରିଛନ୍ତି ଯେଉଁ ଅନ୍ତଃପ୍ରବେଶ ବା ମିମମ ପ୍ରସୁପ୍ତା ଚତୁର୍ଥ ସ୍କନ୍ଧ ନବମ ଅଧ୍ୟାୟରେ ଶ୍ଳୋକ ସବୁ ରହିଛନ୍ତି ତେଣୁ ଅନ୍ୟା ଏବଂ ହସ୍ତ ଚରଣ ସବୁକିଛି ଏସବୁ ସୁପ୍ତ ଭାବରେ ବର୍ତ୍ତମାନ ରହିଛି ଭଗବାନ ଯେତେବେଳେ ଭକ୍ତି ପ୍ରାପ୍ତ ହେବେ ବା ଭଗବତ ଅନୁଭୂତି ପ୍ରାପ୍ତ ହେବେ ଆମେ ଜାଣିବା ପ୍ରକୃତ ଜୀବନର ଉଦ୍ଦେଶ୍ୟ କ'ଣ ତାକୁ ଧ୍ରୁବ ଅନୁଭବ କରିପାରିଲେ ତେଣୁ ଭଗବାନ ପ୍ରାର୍ଥନା କରୁଛନ୍ତି ବହୁତ ପ୍ରକାର ପ୍ରାର୍ଥନା ରହିଛି ତେଣୁ ଭଗବାନ କହିଲେ ପୁତ୍ର ବର କ'ଣ ଚାହୁଁଛ ନିଅ ତେଣୁ କ'ଣ ଧ୍ରୁବ ଭଗବାନ କାହିଁକି ଭଗବାନ ବର ମାଗିବେ ପ୍ରଭୁ ସ୍ୱାମୀ କୃତାର୍ଥ ଶ୍ରୀ ବରଂ ନ ଯାଆ ପ୍ରଭୁ ମୁଁ ଯେହେତୁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି ମୁଁ କିନ୍ତୁ ବର୍ତ୍ତମାନ କୃତାର୍ଥ ହେଇଗଲି ଦିବ୍ୟ ମଣି ପ୍ରାପ୍ତ ହେଲି ଆଉ ମୋର କୌଣସି ବର ଦରକାର ନାହିଁ କିନ୍ତୁ ତଥାପି ଭଗବାନ କହିଲେ ନା ତୁମେ ବର ନିଅ କହି କହିଲେ ତୁମେ 36,000 ବର୍ଷ ଶାସନ କରିବ ତାପରେ ଧ୍ରୁବ ଲୋକ ତିଆରି ହେଇଯାଇ ଧ୍ରୁବ ଲୋକ ସେଇଠି ରହିବ ତୁମେ ବର୍ତ୍ତମାନ ମଧ୍ୟ ଧ୍ରୁବ ଲୋକରେ ଧ୍ରୁବ ରହିଛନ୍ତି ଆମର ଅଷ୍ଟତର ସତ ନାମରେ କୁହାଯାଏ ଧ୍ରୁବ ଲୋକେ ନାମ ରଖେ ଧ୍ରୁବେର ସାରଥୀ ଭଗବାନଙ୍କର ନାମ ହେଉଛି ଧ୍ରୁବେର ସାରଥୀ ଧ୍ରୁବକୁ ଏଇଭଳି ଭାବରେ ସେ ସାହାଯ୍ୟ କରିଥିଲେ ତେଣୁ ଭଗବାନଙ୍କ ଠାରୁ ଜ୍ଞାନ ଭଗବାନ ପ୍ରାପ୍ତ ହେଇକିରି ବର ପ୍ରାପ୍ତ ହେଇକିରି ମନ ଦୁଃଖରେ ଫେରୁଛନ୍ତି ଭଗବାନ ପ୍ରାପ୍ତ ହେଇ ମନ ଦୁଃଖ ଏ କଥା ମୈତ୍ର ମୁନି ଯେତେବେଳେ କହୁଛନ୍ତି ବିଦୁର ପଚାରୁଛନ୍ତି କାହିଁକି ମନ ଦୁଃଖ କଲେ ନା ଧ୍ରୁବଙ୍କର ମନ ଦୁଃଖ ଏଇଭଳି ଭାବରେ ହେଲା ଯେ ସ୍ୱରାଜ୍ୟ ଯଚ୍ଛତ ମୌଢ଼ିଆ ମାନମେ ଭିକ୍ଷିତ ମତ ଭଗବାନ ତାଙ୍କ ନିଜକୁ ପ୍ରଦାନ କରିପାରିଥାନ୍ତେ କିନ୍ତୁ ମୁଁ ମାଗିଲି କ'ଣ କେତେଟା କ'ଣ ଭୁସି ମାଗିଲି ଏଇଭଳି ଈଶ୍ୱରାର୍ପଣ ପୁଣ୍ୟନ କଳିକାର ଇବାନନ୍ଦ ଇବାଦନ ମୁଁ ବହୁତ ମୂର୍ଖ କିନ୍ତୁ ଭଗବାନ କେତେ ବହୁତ ବିଶ୍ୱନାଥ ଚତୁର୍ଠାରୁ କହୁଛନ୍ତି ଆହୋ ମୋ ନିର୍ବୁଦ୍ଧ ପରାକାଷ୍ଠା ମୋର ନିର୍ବୁଦ୍ଧର ଇଏ ହେଉଛି ଶ୍ରେଷ୍ଠ ସୀମାରେ ମୁଁ ଥିଲି କିନ୍ତୁ ଭଗବତ ସହ କାରୁଣୀ ଉଦର୍ଯ୍ୟ ସୀମାନ୍ତି ଭଗବାନଙ୍କ କରୁଣା ଏବଂ ସୀମାର ଉଦାର୍ଯ୍ୟରେ ଅସୀମ ରହିଛନ୍ତି ତେଣୁ ମୋତେ ଏଇଭଳି ଭାବରେ ତାଙ୍କର ଭକ୍ତି ପ୍ରଦାନ କରିଛନ୍ତି ତଥାପି ସେ କାହିଁକି ମାଗିଲେ ଧନ ସେଇଥିପାଇଁ ସେ ମନ ଦୁଃଖ କରୁଥିଲେ ଯାହା ହେଉ ଯେତେବେଳେ ସେ ପହଞ୍ଚିଗଲେ ତାଙ୍କର ମାତା ବିମାତା ସମସ୍ତେ ତାଙ୍କୁ ପାଛୋଟି ନେଲେ ତାଙ୍କ ପିତା ଉତାନ ପାଗ ଯେତେବେଳେ ତାଙ୍କୁ ଉତାନ ପାଗ ଇଏ ହେଉଛି ଉତାନ ପାଗ ଉତାନ ପାଗ ଯେତେବେଳେ ତାଙ୍କୁ ଆଲିଙ୍ଗନ କଲେ ସେ ଭଗବାନ ପ୍ରାପ୍ତ ହେଲା ବେଳେ ତାଙ୍କୁ ଲାଗିଲା ଏଇଭଳି ଭାବରେ କଥା ସବୁ ରହିଛି ବହୁତ କଥା ରହିଛି କିନ୍ତୁ ଏଇଭଳି ଭାବରେ ରାଜ୍ୟ ଶାସନ କରୁଥିଲା ବେଳେ ଯଦିଓ ଉତ୍ତମ ଏ ଧ୍ରୁବ ରାଜା ହେଇଗଲେ ରାଜା ଶାସନ ଦେଇକରି ଉତ୍ତମ ପାଦ ଚାଲିଗଲେ ଭଗବାନ ପ୍ରାପ୍ତ ହେଇଗଲେ ସେ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେଉଁମାନେ ସବୁ ଭଗବାନ ପ୍ରାପ୍ତ ହେଇଛନ୍ତି ତେଣୁ ଏଇଭଳି ଭାବରେ ଧ୍ରୁବ ଶାସନ କରୁଥିଲା ବେଳେ ତାଙ୍କର ସାନ ଭାଇ ଉତ୍ତମଙ୍କୁ ଯକ୍ଷମାନେ ହତ୍ୟା କରିଦେଇଥିଲେ ତେଣୁ ସେ ଚାଲିଲେ ଯକ୍ଷମାନଙ୍କ ସହ ଯୁଦ୍ଧ କରିବା ପାଇଁ ଏଠି ଗୋଟେ ନାମ ମହାତ୍ମା ରହିଛି ଚତୁର୍ଥ ସ୍କନ୍ଧରେ ଗୋଟେ ନାମ ମହାତ୍ମା ଦଶମ ଅଧ୍ୟାୟ ତିରିଶ ଶ୍ଳୋକରେ ଏଇଟା କୁହାଯାଇଛି। ଯେତେବେଳେ ଯକ୍ଷମାନଙ୍କ ସହିତ ଯୁଦ୍ଧ କରୁଥିଲେ ସେହି ସମୟରେ ଯକ୍ଷମାନେ ସବୁ ମିଶିକିରି ଏଭଳି ଭାବରେ ସର ନିକ୍ଷେପ କଲେ ସେ ସରଟି ପୋତି ହେଇଗଲେ। ତେଣୁ ମୁନି ଋଷିମାନେ ତାଙ୍କୁ କହୁଛନ୍ତି, ଔତାନ ପାଦେ ଭଗବାନ ତୌସାରଧନ୍ୱା ଦେବ କ୍ଷଣ ଜୀବନତା ଆର୍ତ୍ତିହର ବିପକ୍ଷା ଜନ୍ନାମଧେୟ ବିଧାୟ ନିଶମ୍ୟ ଚାଧା ଲୋକ ଦୋଷା କରତି ଦୁସ୍ତରମଙ୍ଗ ମୃତ୍ୟୁ। ଜନ୍ନାମଧେୟ ଯେଉଁ ଯାହାଙ୍କର ନାମ ଗ୍ରହଣ କଲା ମାତ୍ରେ ଲୋକ ଅଞ୍ଜସା କରନ୍ତି ଦୁସ୍ତରମଙ୍ଗ ମୃତ୍ୟୁ, ମୃତ୍ୟୁକୁ କେହି ପାର ହେଇପାରିବେ ନାହିଁ, କିନ୍ତୁ ବହୁତ ସହଜରେ ଜଣେ ମୃତ୍ୟୁକୁ ପାର ହେଇଯିବ। ଧ୍ରୁବଙ୍କୁ ଦେଖିବା କେମିତି ମୃତ୍ୟୁକୁ ପାର ହେଲେ। ତେଣୁ ଏଇଭଳି ଭାବରେ ସବୁ ସ୍ତୁତି କରିବାରୁ ତାପରେ ଧ୍ରୁବ ମହାରାଜ ସବୁ ତାଙ୍କୁ ବୁଝିଲେ ଏଭଳି ଯୁଦ୍ଧ କଲେ, ପ୍ରବଳ ଯୁଦ୍ଧ କଲେ ସବୁ ଯକ୍ଷମାନେ ମୃତ୍ୟୁବରଣ କରିବା ପରେ ବସିଲା ଲାଗିଲେ। ତେଣୁ ଉତ୍ତାନ ପାଦ ଏ ମନୁଷ୍ୟ ମନୁ ଆସି ତାଙ୍କୁ ସେଥିରୁ କ୍ଷାନ୍ତ କରେଇଲେ, କହିଲେ କିଏ ତୁମର ଯକ୍ଷମାନେ କ'ଣ ତୁମର ଭାଇକୁ ହତ୍ୟା କରିଛନ୍ତି, ଭଗବାନ ପ୍ରାପ୍ତ ଏଇଭଳି ଭାବରେ ଅଜ୍ଞାନତା ତୁମର ରହିଛି, ଏଇଭଳି ଭାବରେ କହିବାରୁ ତାଙ୍କର ସେ କ୍ରୋଧରୁ ନିବୃତ୍ତ ହେଲେ, ତାଙ୍କର ଲଜ୍ଜା ଜାତ ହେଲା। ଏସବୁ ଦେଖିକିରି କୁବେର ଆସି ତାଙ୍କୁ ଆଶୀର୍ବାଦ ଦେଲେ, ଯକ୍ଷମାନଙ୍କର ଶରଣକର୍ତ୍ତା ହେଉଛନ୍ତି କୁବେର, ଯିଏକି ଜଣେ ଭଗବାନଙ୍କର ବିଭୂତି, ସେ ତାଙ୍କୁ ଆଶୀର୍ବାଦ ଦେଲେ। ଏସବୁ କଥା ରହିଛି, ଦ୍ୱାଦଶଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ପୁତ୍ରକୁ ଶାସନ ଦେଇକରି, ରାଜା ଶାସନ ଦେଇକରି ଉତ୍କଳ ଏସବୁ ରହିଛନ୍ତି, ତାଙ୍କ ପୁତ୍ରମାନେ ସବୁ ରହିଛନ୍ତି, ଦେଇକରି ସେ ଚାଲି ଆସିଲେ ବଦ୍ରୀନାଥକୁ। ଭଗବାନ ତପସ୍ୟା କରୁଛନ୍ତି, ତପସ୍ୟା କଲାବେଳେ ତାଙ୍କ ପାଇଁ ଆସିଲା ବିମାନ ଆସିଲା। ବିଷ୍ଣୁ ପାର୍ଶ୍ୱଦମାନେ କହିଲେ, ଆପଣ ପାଞ୍ଚ ବର୍ଷରେ ଯେଉଁ ଭଗବାନ ପ୍ରାପ୍ତ ହୋଇଥିଲେ ସେହି ଭଗବାନ ଆପଣ ପାଇଁ ବିମାନ ପଠାଇଛନ୍ତି। ତେଣୁ ଧ୍ରୁବ ଯାଇକରି ସେଠି ସ୍ନାନ କରିକିରି, ଗଙ୍ଗାରେ ସ୍ନାନ କରି ସେଠି ମୁନି ଋଷିମାନଙ୍କର ବିଦାୟ ନେଇକରି ଯେତେବେଳେ ଆସୁଛନ୍ତି ବିମାନ ଆରୋହଣ କରିବା ପାଇଁ, ସେହି ସମୟରେ ମୃତ୍ୟୁ ଦେବତା ଆସି ପହଞ୍ଚିଗଲେ। ଚତୁର୍ଥ ସ୍କନ୍ଧ ବାହାର ଅଧ୍ୟାୟରେ ସୁକୁଟି ଅଛନ୍ତି, ତଦୁତ୍ତାନ ପାଦ ପୁତ୍ର ତଦର୍ଶ ଅନ୍ତଗମାଗତମ ମୃତ୍ୟୁ ମୂର୍ଦ୍ଧ୍ନି ପଦଙ୍ଗତ୍ୱ ଆରୁହାଦୃତ ଗୃହ। ମୃତ୍ୟୁର ମଥାରେ ପାଦ ଦେଇକରି ସେ ଗଲେ। ଧ୍ରୁବ ଏଇଭଳି ଭାବେ ଭକ୍ତ ମୃତ୍ୟୁକୁ ପାର ହେଇଯାଆନ୍ତି, ମୃତ୍ୟୁର ମଥାରେ ପାଦ ଦେଇକରି ସେ ଗଲେ। ଏବଂ ଧ୍ରୁବ ଚିନ୍ତା କରୁଛନ୍ତି, ମୋ ମା ମୋତେ ଏଇ ସ୍ଥାନକୁ ଏଇଭଳି ସ୍ଥାନକୁ ଆଣିଲେ, ଏଇଭଳି ପଦକୁ ଉନ୍ନୀତ କଲେ, ତେଣୁ ତାଙ୍କର ଶ୍ରୀଜୀବନ ରହିଛନ୍ତି ବିଷ୍ଣୁ ପାର୍ଶ୍ୱମାନେ ସେ ଆଗରେ ଯାଉଛନ୍ତି ତାଙ୍କ ମା। ଏଇଭଳି ଭାବରେ ଯେତେବେଳେ ଧ୍ରୁବ ତାଙ୍କ ଲୋକ ପ୍ରାପ୍ତ ହେଉଛନ୍ତି, ନାରଦ ମୁନିଙ୍କର ଶିଷ୍ୟ ହେଉଛନ୍ତି ଧ୍ରୁବ, ଏ ଧ୍ରୁବଙ୍କର ଗୁଣଗାନ ଭଗବାନଙ୍କ ଗୁଣଗାନ କରୁଛନ୍ତି ପ୍ରଚେତାମାନଙ୍କ ସଭାରେ। ତେଣୁ ଧ୍ରୁବଙ୍କୁ ଦେଖିକି ତାଙ୍କ ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ଏଇଭଳି ଭାବରେ କହିଲେ, ମୈତ୍ରୀ ମୁନି କହୁଛନ୍ତି, ବିଦୁର ପଚାରୁଛନ୍ତି, ପ୍ରଭୁ ଇଏ କି ପ୍ରଚେତା ମାନେ କିଏ। ତେଣୁ ଧ୍ରୁବଙ୍କର ପରମ୍ପରା ଆସିଲା, ଧ୍ରୁବଙ୍କର ପରମ୍ପରାରେ ଆସନ୍ତି ବେଣ ଆସିଲେ ଜଣେ ରାଜା, ଯିଏକି ଭଗବାନ ନା ଅଭକ୍ତ ଜଣେ। ତେଣୁ ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ପ୍ରଦାନ କରି ତାଙ୍କୁ ମୃତ୍ୟୁବରଣ କରାଇଦେଲେ। ତାପରେ ତାଙ୍କ ଶରୀରରେ ମନ୍ଥନ କରିକିରି ଭଗବାନଙ୍କର ଜଣେ ବିଭୂତି ଆସିଲେ, ପୃଥୁ, ଯିଏକି ଏ ପାଳନ ଶକ୍ତି ଅବତାର ଭଗବାନଙ୍କର ପୃଥୁ, ଏବଂ ତାଙ୍କ ପତ୍ନୀଙ୍କ ସହିତ ଆସିଲେ, ଅର୍ଚ୍ଚିଙ୍କ ସହିତ ଆସିଲେ, ସେ ଲକ୍ଷ୍ମୀ ଦେବୀ ବିଷ୍ଣୁ ଲକ୍ଷ୍ମୀ ଆସିଲେ, ଏବଂ ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଏ। ପୃଥୁ ମହାରାଜ ବିଷୟରେ ବହୁତ କଥା ରହିଛି। ଆମେ ଗୋଟିଏ କଥା କହିବା, ଯଜ୍ଞ ଯେତେବେଳେ କରୁଥିଲେ ରାଜାଙ୍କର କର୍ତ୍ତବ୍ୟ ସେ ଯଜ୍ଞ କରିବେ, ତେଣୁ ଯେତେବେଳେ ଯଜ୍ଞ କରୁଥିଲେ ଇନ୍ଦ୍ରଙ୍କର ଭାଣିଣୀ ପଡ଼ିଗଲା, ଅନେଶତ ଯଜ୍ଞ କରି ଶହେତମ ଯଜ୍ଞ କରୁଥିଲା ବେଳେ ଇନ୍ଦ୍ରଙ୍କର ଭାଣିଣୀ ପଡ଼ିଗଲା, ଶହେଟି ଯଜ୍ଞ ଶତକ୍ରତୁ, ଯିଏ ଶହେଟି ଯଜ୍ଞ କରିବ ସେ ଇନ୍ଦ୍ର ପ୍ରାପ୍ତ ହେବ, ଇନ୍ଦ୍ର ଲୋକ ପ୍ରାପ୍ତ ଇନ୍ଦ୍ର ପଦ ପ୍ରାପ୍ତ ହେବ। ତେଣୁ ସେ ଗୋଟେ ଭଣ୍ଡ ବେଶରେ ଆସିକରି ସେ ଅଶୋକ ନେଇଗଲେ। ତେଣୁ ସେଠି ଅତ୍ରିମୁନି ଥିଲେ, କହିଲେ ଦେଖ, ତାଙ୍କ ପୁତ୍ରଙ୍କୁ କହିଲେ, ଯେଉଁ ପୃଥୁଙ୍କ ପୁତ୍ରଙ୍କୁ, ଦେଖ ଇନ୍ଦ୍ର ଚୋରି କରି ନେଇଯାଉଛନ୍ତି, ତାଙ୍କୁ ତୁମ ଅଶୋକ ଉଦ୍ଧାର କର। ତେଣୁ ତାଙ୍କ ନାମ ହେଲା ବିଜିତାଶ୍ୱ। ତେଣୁ ସେ ଅଶୋକ ଆଣିଲେ, ତାଙ୍କୁ ଜୟ କରିକିରି ଅଶୋକ ଆଣିଲେ, ପୁଣି ଥରେ ନେଇଯାଉଥିଲେ। ଏଇଭଳି ଭାବରେ କରିବାରୁ ଇନ୍ଦ୍ରଙ୍କୁ ଯଜ୍ଞରେ ଆହୁତି ଦେବା ପାଇଁ ସେ ମନ୍ତ୍ର ପାଠ କଲେ। ତେଣୁ ଭଗବାନ ଆସି ସେ ଯଜ୍ଞରେ ଉପସ୍ଥିତ ହେଇଗଲେ। ତେଣୁ ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି ପୃଥୁ ମହାରାଜ, ବହୁତ ବହୁତ ଗୋଟେ ଉନ୍ନତ ଶ୍ଳୋକ, ସେଥିପାଇଁ ଆମେ କହୁଛେ ଏଇଟା। ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ନ କାମେ ନାଥ ତଦପି ହଂ କ୍ୱଚିତ୍ ନ ଗାତ୍ର ଜୁଷ୍ମା ଚରଣାମୃଦା ସବ ମହତ୍ତମାନ୍ତ ହୃଦୟ ମୁଖାଚିତ ବିଧତ୍ସ କର୍ଣ୍ଣାୟୁତ ଏ ସିନେ ବର। ପ୍ରଭୁ ମୋତେ ଏଇ ବର ଦିଅନ୍ତୁ, ନା କ'ଣ ନା ମୁଁ ଆଉ କିଛି ମୋର ଦରକାର ନାହିଁ ପ୍ରଭୁ, ଯେଉଁଠି ଆପଣଙ୍କର ପାଦ ପଦ୍ମ ନାହିଁ
ପାଦପଦ୍ମରୁ ଯେଉଁ ରହିଛି ପାଦପଦ୍ମର କଥା ଯେଉଁ ନାହିଁ ଭଗବାନଙ୍କ ଭକ୍ତଙ୍କ ମୁଖରୁ ଯେଉଁ କଥା ନାହିଁ ମୋର ସେଇଟା ଦରକାର ନାହିଁ, ସେ ସ୍ଥାନ କିଛି ଦରକାର ନାହିଁ, ସେସବୁ ବିଭୂତି ବା କିଛି ଦରକାର ନାହିଁ, ମୋତେ ଏତିକି ବର ଦିଅନ୍ତୁ, କିନ୍ତୁ କର୍ଣ୍ଣ ଆୟୁତ 10,000 କର୍ଣ୍ଣ ଦିଅନ୍ତୁ ଭଗବାନ କଥା ଶ୍ରବଣରେ। ଏଭଳି ଭାବେ କଥା ସବୁ ରହିଛି, ତେଣୁ ପୃଥୁ ମହାରାଜ ଏଭଳି ଭାବେ ଭଗବାନ କଥା ଶ୍ରବଣ ଶ୍ରବଣ ମହାତ୍ମା ଏଇଭଳି ଭାବେ ରହିଛି, ଆମେ କ'ଣ କହିବା। ତେଣୁ ଏଭଳି ଭାବେ ଭଗବାନ କହିଲେ ଯେ ତୁମେ ଇନ୍ଦ୍ରଙ୍କ ପ୍ରତି ଆଉ କ୍ରୋଧ ପ୍ରକାଶ କର ନା, ତୁମ ପାଖକୁ ଏଠି ସନତ କୁମାର ଆସିବେ, ସନତ କୁମାର ଆସି ପହଞ୍ଚିଗଲେ ସେଇଠି ପରେ ପରେ ଆସିଗଲେ ପୃଥୁ ମହାରାଜ ତାଙ୍କ ରାଜ୍ୟବାସୀମାନଙ୍କୁ ଯେଉଁ ଜ୍ଞାନ ଉପଦେଶ ଦେଇଛନ୍ତି, ପ୍ରଭୁପାଦ ମହାରାଜ କହୁଥିଲେ ଚାହୁଁଥିଲେ ଏ ଜ୍ଞାନ ପାର୍ଲାମେଣ୍ଟରେ ସେଇଟା ଲିପିବଦ୍ଧ ହେଇକି ରହୁ ବୋଲି। ପାର୍ଲାମେଣ୍ଟରେ ଯେଉଁମାନେ ଅଛନ୍ତି ସେମାନେ ରାଜ୍ୟ ଶାସନ କରିବେ, ଏଇ ନୀତି ଅନୁସାରେ ଶାସନ କରିବେ। ତେଣୁ ପ୍ରଭୁପାଦ ମହାରାଜ ଇନ୍ଦିରା ଗାନ୍ଧୀଙ୍କ ସହ ଦେଖା କରିଥିଲେ, କିନ୍ତୁ ଇନ୍ଦିରା ଗାନ୍ଧୀ ସେହି ସମୟରେ ଯେଉଁ 1977 କଥା, ସେହି ସମୟରେ ଯେଉଁ ଏମର୍ଜେନ୍ସି ନେଇକରି ବହୁତ ଇଏ ଥିଲେ, ସେ ଜାଣିଥିଲେ ମୁଁ ମୃତ୍ୟୁବରଣ କରିବି, ଆଗ ସବୁ ଜାଣି ପ୍ରଭୁପାଦ ମହାରାଜ କଥା କହିଛନ୍ତି। କିନ୍ତୁ ଯାହା ବି ହଉ, ଏହିଭଳି ଭାବରେ ଯେଉଁ 4 କୁମାର ଆସିଥିଲେ ବହୁତ ସୁନ୍ଦର ଉପଦେଶ ଦେଇଥିଲେ, ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଆମେ କହିବା ଯଦପାଦ ପଙ୍କଜ ପଳାଶ ବିଳାସ ଭକ୍ତ୍ୟା କର୍ମା ସ୍ୱୟଂ ରଚିତମ ଉଦ୍ଗଛନ୍ତି ସନ୍ତ ତଦ୍ଵନ ରିକମତ ୟୋ ଯତୈ ରୁଦ୍ଧ ଶ୍ରୋତାଗଣସ୍ତ ମରଣଂ ଭଜ ବାସୁଦେବ। ଇଏ ହେଉଛି ଯେଉଁ ଅବିଦ୍ୟା ହରଣ କରି ଭକ୍ତି କଲେ ଯେଉଁ 6 ଫଳ ରହିଛି, ଏବଂ ଯେଉଁ ଆମେ ଦୁଃଖ ପାଉଛେ, ଦୁଃଖର 3 କାରଣ ରହିଛି, ଅବିଦ୍ୟା ଗୋଟେ କାରଣ, ଅବିଦ୍ୟା ହରଣ ହେବ, ଇଏ ହେଉଛି ଭକ୍ତି। ଯଦି ପାଦ ପଙ୍କଜ ରଜ ପଳାଶ ଭିତ୍ୟା, ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ସେମାନେ ଏହିଭଳି ଭାବରେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହୋଇକରି କର୍ମଗ୍ରନ୍ଥିକୁ ଛେଦନ କରିଦେବେ, ଅବିଦ୍ୟାକୁ ଛେଦନ କରିଦେବେ। ତେଣୁ ଯେଉଁମାନେ ଭଗବାନ ରିକ୍ତ ମତ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଜ୍ଞାନୀମାନେ ଏହି କର୍ମ ବୃକ୍ଷର ଗୋଟେ ପତ୍ରକୁ ମଧ୍ୟ ଛେଦନ କରିପାରିବେ ନାହିଁ। ଏହିଭଳି ଭାବରେ ପୃଥୁ ତାଙ୍କ ପୁତ୍ରମାନ ପ୍ରଦାନ କରିକିରି ରାଜେଶ ଦେଇକରି ସେ ଚାଲିଗଲେ, ତପସ୍ୟା କରିବା ପାଇଁ ଚାଲିଲେ ତାଙ୍କ ପତ୍ନୀଙ୍କ ସହିତ। ଏଭଳି ଭାବରେ କଥା ରହିଛି, ସେହି ପରମ୍ପରାରେ ଆସୁଛନ୍ତି ପ୍ରଚେତାମାନେ ଆସୁଛନ୍ତି, ପଚାରିଥିଲେ ନା ମୈତ୍ରେୟଙ୍କୁ ପଚାରିଥିଲେ ପ୍ରଚେତାମାନେ କିଏ, ତେଣୁ ପ୍ରଚେତା ସେହି ପରମ୍ପରାରେ ଆସୁଛନ୍ତି। ପ୍ରଚେତାମାନେ ଏ 10 ପୁତ୍ର, ଇଏ ହେଉଛନ୍ତି ପ୍ରାଚୀନବରୀଙ୍କ ପୁତ୍ର, ପ୍ରାଚୀନବରୀ ଯିଏକି ଏତେ ଯଜ୍ଞ କରୁଥିଲେ, ସବୁ ଚାରିଆଡ଼େ ପୃଥିବୀର ଚାରିଆଡ଼େ ଯଜ୍ଞ କରୁଥିଲେ, ସେ ଯେଉଁ କୁଶ ଘାସ ରହିଛି, ସେ ଘାସ ରହିକରି ସବୁ ଚଟେଇ ହେଇଥିଲା, ସେ ଚଟେଇ ସବୁ ପୁଣି ସେମାନେ ବଞ୍ଚିଯାଉଥିଲେ, କୁଶ ଘାସ ସବୁ ହେଇଯାଉଥିଲେ, ଚାରିଆଡ଼େ ଘାସ ହେଇଥିଲେ, ତାଙ୍କ ନାଁ ହେଲା ପ୍ରାଚୀନ ବରି। ଏଭଳି ଭାବରେ ଯଜ୍ଞ ତ କରୁଥିଲେ, ସେ ବିବାହ କରିଥିଲେ ସମୁଦ୍ରଙ୍କ କନ୍ୟା ସୀତାଦିତ୍ୟଙ୍କୁ ବିବାହ କରିଥିଲେ, ଲକ୍ଷ୍ମୀଦେବୀଙ୍କର ସ୍ଥାନ ଭଉଣୀ, ଏଭଳି ତାଙ୍କର ରୂପ ଥିଲା। ଯେତେବେଳେ ବିବାହ ହେଇଥିଲା ସେହି ସମୟରେ ଅଗ୍ନିଦେବୀ ଦେଖି ତାଙ୍କ ପ୍ରତି ଆକର୍ଷିତ ହେଇଯାଇଥିଲେ, ଏସବୁ କଥା ରହିଛି। ଯାହା ହେଉ, ତାଙ୍କର 10 ପୁତ୍ର ଯାହା ହାତ ହୋଇଥିଲେ ସେ ହେଉଛନ୍ତି ପ୍ରଚେତାମାନେ, ପ୍ରଚେତାମାନଙ୍କୁ ସେ ପଠେଇଲେ, ଯାହା ତୁମେ ତପସ୍ୟା କର, ପ୍ରଜା ସୃଷ୍ଟି କର। ତେଣୁ ସେ ଯେତେବେଳେ ଯାଇକି ପ୍ରଜା ସୃଷ୍ଟି କରିବା ପାଇଁ ଯାଇଛନ୍ତି, ସେହି ସମୟରେ ଶିବଜୀଙ୍କ ସହ ଦେଖା ହେଇଛି, ଶିବଜୀ ତାଙ୍କୁ ଜ୍ଞାନ ଦେଇଛନ୍ତି, ରୁଦ୍ର ଗୀତା 36 ଶ୍ଳୋକରେ ରୁଦ୍ର ଗୀତା ରହିଛି, ଯେମିତି ଭଗବତ ଗୀତା ରହିଛି ସେଭଳି ଉଦ୍ଧବ ଗୀତା ରହିଛି, ସେଭଳି ରୁଦ୍ର ଗୀତା, ଏହି ଗୀତାକୁ ଯେଉଁମାନେ ପାଠ କରିବେ ସେମାନେ ଭଗବାନ ପ୍ରାପ୍ତ ହେବେ। ତେଣୁ ଶିବଜୀ ତାଙ୍କୁ କହୁଛନ୍ତି, ଜ୍ଞାନ ଦେଉଛନ୍ତି, କ'ଣ ସ୍ୱଧର୍ମନିଷ୍ଠ ସତଜନ୍ମ ବିପୁମା ବିରିଞ୍ଚିତା ମେଟି ତଥା ପରଙ୍ଗିମାନ ଅବ୍ୟାକୃତ ଭାଗବତ ବୈଷ୍ଣବଂ ପଦମ ଯଥାହଂ ବିବୁଧା କଣାଚାଏ। ଯେଉଁ ବ୍ରହ୍ମା, କିଏ ବ୍ରହ୍ମା ହେବେ ନା, ଯେଉଁମାନେ 100 ଧରିକିରି ସ୍ୱଧର୍ମକୁ ପାଳନ କରିବେ ସେମାନେ ବ୍ରହ୍ମା ହେବେ। ତେଣୁ 3 ପ୍ରକାର ବ୍ରହ୍ମା ରହିଛନ୍ତି, ଯେଉଁ ସମୟରେ ଯେଉଁ ଉପଯୁକ୍ତ ବ୍ରହ୍ମା ଆସିପାରିବେ ନାହିଁ ସେଠି ଭଗବାନ ନିଜେ ବ୍ରହ୍ମା ହେବେ। ତେଣୁ ଶିବଜୀ ଯେଉଁମାନେ ଆଉ ଟିକେ ଉନ୍ନତ ଆଚରଣ କରିବେ ସେମାନେ ଶିବଲୋକ ପ୍ରାପ୍ତ ହେବେ, ସେମାନେ ଶିବ ହେଇପାରିବେ ନାହିଁ, ଶିବଲୋକ ପ୍ରାପ୍ତ ହେବେ, କାରଣ ଶିବ ହେଉଛନ୍ତି ବିଷ୍ଣୁ, ଯେତେବେଳେ ତମଗଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ଶିବରେ ପରିଣତ ହେଇଯାଆନ୍ତି, କ୍ଷୀରଂ ତଥା ଦେବୀ ବିକାରମ। କିନ୍ତୁ ଭଗବାନର ଭକ୍ତ ଏଭଳି, ସେ ସେହି ଜନ୍ମରେ ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ଜଣେ ଭଗବାନ ପ୍ରାପ୍ତ ହୋଇଯିବ, ଏତେ ଜନ୍ମ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଇଭଳି ଭାବରେ ତାଙ୍କୁ କହିକରି ସେ ରୁଦ୍ର ଗୀତା ଦେଲେ, ପ୍ରଚେତାମାନେ ସେହି ଭଗବାନଙ୍କୁ ତପସ୍ୟା କଲେ, ବହୁତ ବର୍ଷ ପରେ ତପସ୍ୟା କଲେ, ତାଙ୍କ ବିଷୟରେ ଆମେ 6 ସ୍କନ୍ଧରେ ଶୁଣିବା, ଏ କଥା ବର୍ତ୍ତମାନ ଏଇଠି ରହିବ। ତେଣୁ ତା ପର କଥା ମୋତେ କୁହାଯିବ, ପ୍ରଚେତାମାନଙ୍କ ପାଖରେ ଭଗବାନ ଆବିର୍ଭୂତ ହୋଇଯିବେ। ଭଗବାନ ଯେତେବେଳେ ଆବିର୍ଭୂତ ହୋଇଯିବେ, ଭଗବାନ ପଚାରିବେ, କ'ଣ ତୁମେ ଚାହୁଁଛ ବର, କ'ଣ ଚାହୁଁଛ, ନା ପ୍ରଭୁ ଏ ଶ୍ଳୋକରେ ଦୁଇଥର ରହିଛି ଭାଗବତରେ ତୁଳିଆମ ଲବେନା ବି ନ ସ୍ୱର୍ଗମ ନା ପୁନର୍ଭବମ ଭଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତ୍ୟାନା କି ମୃତାଶିଷ ଏ ମର୍ତ୍ତ୍ୟ ଜଗତରେ ଯେଉଁମାନେ ଜନ୍ମ ହୋଇଛନ୍ତି ମାନେ ଜଣେ ମୃତ୍ୟୁବରଣ କରିବେ ଯାହା ତ ସେ ଧ୍ରୁବ ମୃତ୍ୟୁ ଏଥିରେ ଶ୍ରେଷ୍ଠ ଆଶୀର୍ବାଦ କ'ଣ ଅଛି ଶ୍ରେଷ୍ଠ ବର କ'ଣ ଅଛି ନା ସାଧୁସଙ୍ଗ ସାଧୁସଙ୍ଗ କେତେ ଗୁରୁତ୍ୱପୂର୍ଣ୍ଣ ଏ ଶ୍ଳୋକଟି ପ୍ରଥମ ସଙ୍ଗ ଅଷ୍ଟମ ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ କୁହାଯାଇଛି ସ୍ୱର୍ଣ୍ଣକାଦୀ ଋଷିମାନେ କହିଛନ୍ତି ତେଣୁ ଭଗବାନ କହିଲେ ଦେଖ ତୁମେ ଗୃହସ୍ଥ ଆଶ୍ରମ ଗ୍ରହଣ କର ଏଇ ଯେଉଁ ରହିଛନ୍ତି ମାରିଚାଙ୍କ ଏଇ ଯେଉଁ ବୃକ୍ଷମାନେ ଗୋଟେ କନ୍ୟାକୁ ପାଳନ କରିଛନ୍ତି ଆମେ ଷଷ୍ଠ ସ୍କନ୍ଧରେ କଥା କହିବା ସେ କନ୍ୟାକୁ ବିବାହ କରିବ ଗୃହେଶୁ ଆବିଶତା ଗୃହସ୍ଥମାନେ ଗୃହରେ ରହିଲେ ମଧ୍ୟ ପୁଂସା କୁଶଳ କର୍ମଣା ଯେଉଁମାନେ କୁଶଳ କର୍ମୀ ସେମାନେ ମଦବାର୍ତ୍ତା ଯାହା ତ ଯାହା ମାନ ମୋର କଥାରେ ତାଙ୍କର ସମୟ ବିତେଇ ଦେବେ ଯେଉଁଥିପାଇଁ କି ନ ବନ୍ଧାୟ ଗୃହ ମତା ତେଣୁ ସେମାନେ ଗୃହରେ ଥିଲେ ମଧ୍ୟ ଗୃହ ବନ୍ଧରେ ନଥାନ୍ତି ଏ ଭଗବାନ କଥା ଶୁଣିବାର ମହାତ୍ମା କ'ଣ କହିବ ମହାତ୍ମା ଏଇଭଳି ଭାବରେ କଥା ଶୁଣିବାର ମହାତ୍ମା ରହିଛି ସେମାନେ ଗୃହ ବନ୍ଧନରେ ନଥାନ୍ତି ସେମାନେ ଏଇଭଳି ଭାବରେ କହି ନାରଦ ମୁନି ଆସିକରି ପ୍ରାଚୀନ ବରିଙ୍କୁ ଜ୍ଞାନ ଉପଦେଶ ଦେଇଛନ୍ତି ପୁରଞ୍ଜନ ଉପାଖ୍ୟାନ ରହିଛି ଏଭଳି ଭାବରେ କହିକି ତାଙ୍କୁ ଏଭଳି ଭାବରେ ଜ୍ଞାନ ଦେଲେ ପ୍ରାଚୀନ ବରି ଯେଉଁ କର୍ମକାଣ୍ଡ ଆସକ୍ତି ଧାରାର ପ୍ରତି ଆସକ୍ତି ଥିଲେ ସେ ଭଗବାନ ଭକ୍ତି କରି ଭଗବାନ ପ୍ରାପ୍ତ ହେଲେ ତେଣୁ ତାଙ୍କର ପୁତ୍ର ଏଇ ଯେଉଁ ପ୍ରଚେତାମାନେ ରହିଛନ୍ତି ଏମାନଙ୍କୁ ମଧ୍ୟ ନାରଦ ମୁନି ଆସି ଜ୍ଞାନ ଦେଇଛନ୍ତି ଚତୁର୍ଥ ସ୍କନ୍ଧ 31 ଅଧ୍ୟାୟରେ ଏଇଟା ଅନ୍ତିମ ଅଧ୍ୟାୟ ଏଇ ଅଧ୍ୟାୟରେ ସେ ଜ୍ଞାନ ଦେଇଛନ୍ତି ବହୁତ ପୂର୍ଣ୍ଣ ବହୁତ ପ୍ରସିଦ୍ଧ ଶ୍ଳୋକ ଯଥା ତରମୂଳ ନିଷେଚନେନ ତୃପ୍ୟନ୍ତି ତତ୍ସ୍କନ୍ଧ ଗୁଜୋପଶାଖା ପ୍ରାଣ ପହରାଚ ଯଥେନ୍ଦ୍ରିୟାଣା ତଥେବ ସର୍ବାହରଣମଚ୍ୟୁତେ ଚା ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ କହନ୍ତି ଯେଭଳି ଭାବରେ ଗଛର ମୂଳରେ ପାଣି ଦେଲେ ତାର ଶାଖା ପ୍ରଶାଖା ପତ୍ର ଫୁଲ ଫଳ ସବୁ ପାଣି ପାଇବେ ତେଣୁ ଜଣେ ପ୍ରଶ୍ନ କରିବ ଯେ ପ୍ରଭୁ ଗଛର ମୂଳରେ ପାଣି ଦେଲା ପରେ ଡାଳରେ ବା ଅନ୍ୟ ସ୍ଥାନରେ ପାଣି ଦେଲେ କ'ଣ ଅସୁବିଧା ହେବ ନା ବହୁତ ଅସୁବିଧା କ'ଣ ପ୍ରାଣ ପହରା ଅଛ ଯେତେନ୍ଦ୍ରିୟାଣା ତଥା ସର୍ବାହରଣ ମଚୁତେ ଯା ଯେମିତି ଖାଦ୍ୟ ଆମେ ଯେତେବେଳେ ମୁଖ ମାଧ୍ୟମରେ ପାକସ୍ଥଳୀକୁ ଯାଉଛି ଆମ ଶରୀରର ସମସ୍ତ ଖାଦ୍ୟ ପ୍ରାପ୍ତ ହେଉଛନ୍ତି କିନ୍ତୁ ଯଦି ଆମେ ଖାଦ୍ୟକୁ ଆଖିରେ କିଛି ଦେବା ବା କାନରେ କିଛି ଦେବା ତାହେଲେ ସେ ନଷ୍ଟ ହୋଇଯିବ ତେଣୁ ଇଏ ହେଉଛି ଉପହାର ଭଗବାନଙ୍କୁ ମାନେ ଭଗବାନଙ୍କୁ ଯଦି ପୂଜା କରାଯିବ ବା ଭଗବାନ ଏ ସମସ୍ତ ବିଶ୍ୱ ହେଉଛନ୍ତି ଭଗବାନ ଭଗବାନର ବିସ୍ତାର କିନ୍ତୁ ସମସ୍ତଙ୍କୁ ଆମେ କେମିତି ସେବା କରିପାରିବା କେମିତି ସନ୍ତୁଷ୍ଟ କରିପାରିବା ନା ଭଗବାନଙ୍କ ଆରାଧନା ମାଧ୍ୟମରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ 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 ହରେ ବିଶ୍ୱନାଥ ଗୁରୁ ତାଙ୍କୁ ତା ଭାଷା କଥା କହିଲେ ଆମେ ସଂକ୍ଷେପରେ କହିଦେଲେ ଏଇଭଳି ଭାବରେ ତ ସ୍କନ୍ଦ ଶେଷ ହେଇଗଲା ଭଗବାନଙ୍କ ଦୁଇଟି ଯେଉଁ ରହିଛି ଜଙ୍ଘ ଆମେ ଆଲୋଚନା କରିଦେଲେ ତାଙ୍କ ସ୍ମରଣ କଲେ ତେଣୁ ପଞ୍ଚମ ସ୍କନ୍ଧ ଭଗବାନଙ୍କ ନାଭି ପ୍ରଦେଶ ଭଗବାନ ନାଭି ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବିସର୍ଗ ସୃଷ୍ଟିର ବିସ୍ତାର ବିଷୟରେ ଶୁଣିଲେ ଆମେ ପଞ୍ଚମ ସ୍କନ୍ଧରେ ଶୁଣିବା ସ୍ଥାନ ଏଠି ମଧ୍ୟ ସୃଷ୍ଟି ବିଷୟରେ କିଛି କଥା ରହିଛି ବ୍ରହ୍ମାଙ୍କର ଏ ଯେଉଁ ସ୍ୱାମୀମାନଙ୍କର ଆଉ ଜଣେ ପୁତ୍ର ଥିଲେ ଜ୍ୟେଷ୍ଠ ପୁତ୍ର ସେ ପ୍ରିୟବ୍ରତ ପ୍ରିୟବ୍ରତଙ୍କ କଥା ଆସିବ ତାଙ୍କର ତିନି ପୁତ୍ର ଅଛନ୍ତି ଗୋଟିଏ ସ୍ତ୍ରୀଙ୍କ ପାଖରୁ ତିନି ପୁତ୍ର ଯାହା ହେଇଥିଲେ ଯେ ତିନି ମନୁ ହେଲେ ତୃତୀୟ ମନୁ ହେଉଛନ୍ତି ଉତ୍ତମ ଉତ୍ତମ ତାପରେ ଚତୁର୍ଥ ତାମସ ପଞ୍ଚମ ହେଉଛନ୍ତି ରହିବତ ଏ ତିନି ଜଣ ହେଉଛନ୍ତି ପ୍ରିୟବ୍ରତଙ୍କ ପୁତ୍ର ପ୍ରିୟବ୍ରତଙ୍କ କଥା କ'ଣ କହିବା ଭଗବାନ ଭଳି ପ୍ରିୟବ୍ରତ ଏଭଳି ସବୁ କରିଥିଲେ କଥା ସବୁ ରହିଛି ଆମେ କିନ୍ତୁ ସଂକ୍ଷେପରେ କହୁଛେ ପ୍ରିୟବ୍ରତ ଯେତେବେଳେ ସଂସାର କରୁନଥିଲେ ସ୍ୱାମୀ ମନୁ ତାଙ୍କୁ ବହୁତ ବୁଝେଇଲେ କିନ୍ତୁ ସେ ଶୁଣୁନଥିଲେ କିନ୍ତୁ ବ୍ରହ୍ମା ଆସି ତାଙ୍କୁ ଉପଦେଶ ଦେଲେ ଏଭଳି ଭାବରେ କହିବାରୁ ପ୍ରିୟବ୍ରତ ସଂସାର ଗ୍ରହଣ କରିକିରି ସବୁ ରାଜ୍ୟ ଶାସନ କରିବା ପାଇଁ ଆରମ୍ଭ କଲେ ବିଶ୍ୱକର୍ମାଙ୍କର କନ୍ୟା ଭରିଷ୍ମତିକୁ ବିବାହ କଲେ ତାଙ୍କ ପୁତ୍ର ହେଉଛନ୍ତି ଆଗ୍ନିଗ୍ର ତାଙ୍କ ପୁତ୍ର ହେଉଛନ୍ତି ନାଭି ନାଭିଙ୍କର ପୁତ୍ର ହେଉଛନ୍ତି ଭଗବାନ ଋଷଭଦେବ ଭଗବାନ ଜଣେ ଅବତାର ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ତାଙ୍କର କଥା ଆସୁଛି ତାଙ୍କର ସେ ବିବାହ କରିଥିଲେ ଇନ୍ଦ୍ରଦେବଙ୍କର କନ୍ୟା ଏ ଇନ୍ଦ୍ରଦେବ ହେଉଛନ୍ତି ଏଇ ଭଗବାନ ଯଜ୍ଞ ଯାହାଙ୍କର କନ୍ୟା ହେଉଛନ୍ତି ଜୟନ୍ତୀ ଏ ଜୟନ୍ତୀକୁ ବିବାହ କରିଥିଲେ
ଋଷଭଦେବ ତାଙ୍କର ଶହେ ପୁତ୍ର ଯାହା ଅଛି ତ୍ରିଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ଏବଂ ତାଙ୍କର ସେଇ ଶହେ ପୁତ୍ର ଭିତରେ ନଅ ପୁତ୍ର ହେଉଛନ୍ତି ବହୁତ ପ୍ରସିଦ୍ଧ ପୁତ୍ର ତାଙ୍କ ବିଷୟରେ ଆମେ ଏକାଦଶ ସ୍କନ୍ଧରେ ଶ୍ରବଣ କରିବା ନବଯୋଗେନ୍ଦ୍ର କବି ହବି ଅନ୍ତରୀକ୍ଷ ପ୍ରବୁଦ୍ଧ ପିପାଳୟନ ଇତ୍ୟାଦି ଏଇଭଳି ଭାବରେ ରହିଛନ୍ତି ସବୁ ନବଯୋଗେନ୍ଦ୍ର ହେଇଗଲେ ଆଉ ଅନ୍ୟମାନେ ସବୁ କିଏ କ୍ଷତ୍ରିୟ ହେଲେ କିଏ ବ୍ରାହ୍ମଣ ହେଲେ ଏଇଭଳି ଭାବରେ ନଅ ଜଣ ପୁତ୍ର ଏ ନବବର୍ଷକୁ ଶାସନ କରୁଥିଲେ ଏ ଭରତ ମହାରାଜକୁ ସେ ବହୁତ ସୁନ୍ଦର ଉପଦେଶ ସବୁ ଦେଇଛନ୍ତି ଶହେ ପୁତ୍ରଙ୍କୁ ଦେଇଛନ୍ତି ବହୁତ ସୁନ୍ଦର ଉପଦେଶ ସବୁ ରହିଛି ପଞ୍ଚମ ସ୍କନ୍ଧ ପଞ୍ଚମଧ୍ୟାୟରେ ବର୍ଣ୍ଣନା କରାଯାଇଛି ସୀତା ପୁତ୍ରମାନଙ୍କୁ କହୁଛନ୍ତି ନାୟଂ ଦେହୋ ଦେହ ଭାଜାନୁଲୋକେ କଷ୍ଟାନ୍ କାମାନ ରତେ ବିଜାଞ୍ଜେ ତପୋ ଦିବ୍ୟଂ ପୁତ୍ରକା ଦେନ ସତ୍ୟ ଶୁଦ୍ଧେ ଯସ୍ମା ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ ଇଏ ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇଟା କିନ୍ତୁ ଲୋକମାନେ ଜାଣିନାହାନ୍ତି ଅନେଶ୍ୱଭାବ ଲୋକ ପଶୁଭଳି ଜୀବନ ଯାପନ କରୁଛନ୍ତି ଭଗବାନ କଥା ଶୁଣିଲେ ଇଏ ହେଉଛି ମହାତ୍ମା ଭଗବାନ କଥା ଶୁଣିଲେ ଆମେ ପଶୁ ଜନ୍ମରୁ ପଶୁ ବୃତ୍ତିରୁ ମନୁଷ୍ୟ ବୃତ୍ତିକୁ ଆସିବା ପଶୁଭଳି ଜୀବନ ଯାପନ ଭଗବାନ କଥା ଶୁଣୁନାହାନ୍ତି ସେଥିପାଇଁ ପଶୁଭଳି ଜୀବନ ଯାପନ କରୁଛନ୍ତି ମନୁଷ୍ୟ ଜୀବନ ସେଥିପାଇଁ ଉଦ୍ଦିଷ୍ଟ ନୁହଁ ଯଦି ପୁତ୍ରମାନଙ୍କୁ କହିବେ ପିତାଶ୍ରୀ କ'ଣ ପାଇଁ ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ନା ତପ ଦିବ୍ୟମ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ପୁଣି ଦିବ୍ୟ ତପସ୍ୟା ତପସ୍ୟା ବିଷୟରେ ଭଗବତ୍ଗୀତା ସତର ଅଧ୍ୟାୟରେ ଭଗବାନ କହିଛନ୍ତି ନଅ ପ୍ରକାର ତପସ୍ୟା ରହିଛି ଦିବ୍ୟ ତପସ୍ୟା କରିବା ଦିବ୍ୟ ତପସ୍ୟା କଲେ କ'ଣ ହେବ ପିତାଶ୍ରୀ ନା ହୃଦୟ ଶୁଦ୍ଧ ହେବ ଏ ଭୌତିକ ଜଗତମାନେ ସବୁ ପ୍ରକାର ଅମଙ୍ଗଳମୟ ଜଗତରେ ଆମେ ଆସିଛେ ସବୁ ପ୍ରକାର ଅଶୁଦ୍ଧି ରହିଛି ଆମ ହୃଦୟରେ ଆକୁ ସଫା କରିବା ପାଇଁ ଉପାୟ ହେଉଛି ଏ ତପସ୍ୟା ଏଇ ଯେଉଁ ଭଗବାନ କଥା ଶୁଣୁଛେ ଏଇ ମଧ୍ୟ ଗୋଟେ ତପସ୍ୟା ସମସ୍ତେ ଶୁଣିପାରୁଛନ୍ତି ଏ ତପସ୍ୟା ଆମ ଜୀବନ ଉଦ୍ଦିଷ୍ଟ ତପସ୍ୟା ଆମେ ଆଶ୍ରମରେ ରହିଛେ ତପସ୍ୟା ଆମେ ଜୀବନ ଯାପନ କରିବା ଅନ୍ତତଃ ପକ୍ଷେ ପ୍ରଭୁପାଦ ମହାରାଜ କହନ୍ତି ଏ ଧର୍ମର ଗୋଟିଏ ପାଦ ହେଉଛି ତପସ୍ୟା ପ୍ରଥମ ପାଦ ହେଉଛି ତପସ୍ୟା କଳିଯୁଗରେ ଆମେ କିଛି ତପସ୍ୟା କରିପାରିବା ନାହିଁ କିନ୍ତୁ ଅନ୍ତତଃ ପକ୍ଷେ ସାଢ଼େ ଚାରିଟା ମଙ୍ଗଳ ଆଳତି ଉଠିବା ପାଇଁ ଆଟେଣ୍ଡ କରିବା ପାଇଁ ଚାରିଟା ବେଳୁ ଉଠିବା ଅନ୍ତତଃ ପକ୍ଷେ ଇଏ ତପସ୍ୟା ଭଗବାନ କଥା ଶ୍ରବଣ କରିବା ଏ ତପସ୍ୟା ଏଇଭଳି ଭାବରେ ତପସ୍ୟା ଆମର ଜୀବନ ଯାପନ ଆଶ୍ରମ ପରିଶ୍ରମ କରିବା ପରିଶ୍ରମ ଖାଲି ଭୌତିକ ମାନେ ଦୈହିକ ନୁହଁ ମାନସିକ ଆଧ୍ୟାତ୍ମିକ ସବୁ ପ୍ରକାର ପରିଶ୍ରମ ରହିଛି ଶ୍ରେଷ୍ଠ ପରିଶ୍ରମ ହେଉଛି ଭଗବାନ କଥା ଶ୍ରବଣ କରିବା ଏ ଶ୍ରବଣ ମହାତ୍ମା ରହିଛି ଶ୍ରବଣ ଯେତେବେଳେ କରିବ କ'ଣ ହେବ ତା ହୃଦୟ ଶୁଦ୍ଧ ହେବ ତପ ଦିବ୍ୟ ପୁତ୍ର କାଜନ ସପ୍ତମ ଶୁଦ୍ଧି ଶୁଦ୍ଧି ହେଲେ କ'ଣ ହେବ ନା ଯସ୍ମା ବ୍ରହ୍ମ ସୌଖ୍ୟ କୁହନ୍ତ ଯାହାଫଳରେ କି ସମସ୍ତେ ଚାହୁଁଛନ୍ତି ସୁଖ ପ୍ରାପ୍ତ ହେବା ପାଇଁ କିନ୍ତୁ ଜାଣିନାହାନ୍ତି କେମିତି ସୁଖ ପ୍ରାପ୍ତିର ଉପାୟ ଏ ତପସ୍ୟା ମାଧ୍ୟମରେ ଆମେ ସୁଖ ପ୍ରାପ୍ତ ହୋଇପାରିବା ଯେଉଁ ସୁଖ ଅନନ୍ତ ସୁଖ ରହିଛି ଏଇଭଳି ଭାବରେ ଜ୍ଞାନ ଉପଦେଶ ପ୍ରଦାନ କରିକି ସେ ପ୍ରଜାମାନଙ୍କୁ ପାଳନ କରୁଥିଲେ ପ୍ରଜାମାନଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି ପ୍ରଜାମାନେ କିଭଳି ଭାବରେ ଆନନ୍ଦରେ ଥିବେ ଆପଣ ଚିନ୍ତା କରନ୍ତୁ ଭଗବାନ ଯଦି ରାଜା ହେବେ କ'ଣ ତାଙ୍କର କେତେ ଭାଗ୍ୟ ଏବଂ ସେ ଭାଗ୍ୟ ମଧ୍ୟ ଆମକୁ ମିଳୁଛି ତାଙ୍କ ସହିତ ଆମେ ସଙ୍ଗ କରୁଛେ ଏଇଭଳି ଭାବରେ ସେ ରାଜ୍ୟ ଶାସନ କରିକି ସବୁକିଛି ତ୍ୟାଗ କରିଦେଲେ ଏଭଳି ଭାବରେ ବୈରାଗ୍ୟ ଆଚରଣ କଲେ ଲୋକମାନେ କେହି ଜାଣିପାରିଲେ ନାହିଁ ଏ ଭଗବାନ ବୋଲି ଋଷଭଦେବ ସମଗ୍ର ପୃଥିବୀର ସମ୍ରାଟ ଥିଲେ ଏଭଳି ଭାବରେ କ'ଣ ମୁକ ଭଳି ପାଗଳ ଭଳି ରହିଲେ ଲୋକମାନେ କିଏ କାହା ତାକୁ ଯାଇକି ବିଭିନ୍ନ ପ୍ରକାର କିଏ ତାଙ୍କ ଉପରେ ପରିସ୍ରା କରିଦେଉଥିଲେ କିଏ ତାଙ୍କ ଉପରେ ଛୁପ ପକାଇ ଦେଉଥିଲେ ଏଇଭଳି ଭାବରେ କରୁଥିଲେ ତେଣୁ ଋଷଭଦେବ ଭଗବାନ ସିଏ ସହୁଥିଲେ ଦେଖନ୍ତୁ ଭଗବାନ କେମିତି ସହିବା ଏ ସାଧୁର ଗୁଣ ହେଉଛି ଏଇଭଳି ଭାବରେ ତେଣୁ ଭଗବାନ କ'ଣ କରୁଥିଲେ ନା ନିଜର ମଳକୁ ନିଜ ଶରୀରରେ ବଳି ହେଇକି ରଖୁଥିଲେ ନିଜର ମଳମୂତ୍ରକୁ ଦେଖିଲେ ଲୋକମାନେ ଘୃଣା କରି ପାଖକୁ ଯିବେ ନାହିଁ କିନ୍ତୁ ଇଏ ହେଉଛନ୍ତି ଭଗବାନ ଭଗବାନଙ୍କର ମଳ ଏଭଳି ଭାବରେ ରହିଛି ସୁଗନ୍ଧି ରହିଛି ଆମର ପ୍ରଭୁ କହୁଥିଲେ ଶାନ୍ତିପୁର ପ୍ରଭୁ ମୁଁ ଇସ୍କନ ଭୁବନେଶ୍ୱର ମନ୍ଦିରରେ ପ୍ରବେଶ କରିଗଲେ ତା'ର ଆସିବ ସୁଗନ୍ଧି ଆସିବ ଆମ ମନ୍ଦିରରେ ମଧ୍ୟ ସେଇଭଳିଆ ସୁଗନ୍ଧି ରହିଛି ଚାରିଆଡ଼େ ସୁଗନ୍ଧି ଫୁଲ ସବୁ ରହିଛି ଚାରିଆଡ଼େ ସୁଗନ୍ଧ ଆସୁଛି ଆମର ନାସିକା ଯଦି ଉନ୍ନତ ନଥିବ ଆମେ ଏଇ ସୁଗନ୍ଧିକା ଅନୁଭବ କରିପାରିବା ନାହିଁ ବର୍ଣ୍ଣନା କରାଯାଇଛି ତୁଳସୀର ଯେଉଁ ସୁଗନ୍ଧି ରହିଛି ମଙ୍ଗଳାଳତି ସମୟ ଭୋର ମୁହୂର୍ତ୍ତରେ ଶ୍ରେଷ୍ଠ ସୁଗନ୍ଧି ରହିଛି ଯେଉଁ ସୁଗନ୍ଧି ଶ୍ରବଣ କରିକି ଆଗ୍ରହଣ କରିକି ଚାରି ଆମେ ଗତକାଲି କହୁଥିଲେ ଚାରି କୁମାର ଜ୍ଞାନୀରୁ ଭକ୍ତ ହୋଇଗଲେ ତେଣୁ ଏଇ ଯେଉଁ ସୁଗନ୍ଧି ରହିଛି ତାଙ୍କର ସେ ବିଷ୍ଠାରୁ ଏଭଳି ସୁଗନ୍ଧି ବାହାରୁଥିଲା ଯାହା ଦଶ ଯୋଜନ ପର୍ଯ୍ୟନ୍ତ ବିସ୍ତୃତ ହୋଇକି ରହୁଥିଲା ଦଶ ଯୋଜନ କହିଲେ 80 ମାଇଲ୍ 120 କିଲୋମିଟର
ଲୋକମାନେ ଜାଣିପାରୁନ, ଯେଉଁମାନେ ଭକ୍ତ ସେମାନେ ଜାଣୁଥିଲେ ତାଙ୍କର ମଳରୁ ଏସବୁ ସୁଗନ୍ଧି ଆସୁଛି, ଇଏ ଭଗବାନ। ଏଇଭଳି ଭାବରେ ତାଙ୍କର ସେଇ ଇଏରେ ସେ ତାପରେ ପରେ ଇଏ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ମୈତ୍ରେୟ ମୁନି କହିଛନ୍ତି ବିଦୁରଙ୍କୁ। ତାପରେ ମୈତ୍ର ସବୁ ଶ୍ରବଣ କଲା ପରେ ସେ ଯିବେ ହସ୍ତିନାପୁରକୁ, ଯିବେ ହସ୍ତିନାପୁରରେ ବିଦୁରଙ୍କୁ ବିଦୁର ଯିବେ ଏବଂ ସେଇଠି ସେ ଏଭଳି ଭାବରେ ଧୃତରାଷ୍ଟ୍ର କଥା କହିବେ, ଧୃତରାଷ୍ଟ୍ର ବୈରାଗ୍ୟ ନେବେ, ଯାହାକି ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯାହା ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁଠି ଏସବୁ ପ୍ରସଙ୍ଗ ଏଭଳି ଭାବରେ କ୍ରମ ସବୁ ରହିଛି, ଆପଣ ବୁଝିବାକୁ ପଡ଼ିବ ସେଇ ଅନୁସାରେ। ତେଣୁ ଏଇଟା ଆଗୁଆ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ସ୍କନ୍ଧରୁ ପୁଣି ପରୀକ୍ଷିତ ମହାରାଜ ସୁଖଦେବଙ୍କ କଥା ଆସୁଛି। ତେଣୁ ପରୀକ୍ଷିତ ମହାରାଜ ସୁଖଦେବଙ୍କୁ ପ୍ରାର୍ଥନା କରୁଛନ୍ତି ଭୂଗୋଳ କହିବା ପାଇଁ, ସ୍ଥାନ ଭୂଗୋଳ, ଆମେ ଯେଉଁ ଭୂଗୋଳ ପଢ଼ୁଛେ ଏ ଆଂଶିକ ଜ୍ଞାନ, ପ୍ରକୃତ ଭୂଗୋଳ ହେଉଛି ଏଇଥିରେ। ତେଣୁ ଆମର ମାୟାପୁରରେ ତିଆରି ହେଉଛି ଭୂଗୋଳ, ଟ୍ୟୁବ୍ ଟେମ୍ପୁଲ ଅଫ୍ ବେଦିକ ପ୍ଲାନେଟ୍, ବେଦରେ କିଭଳି ଭାବରେ ଭୂଗୋଳ ବର୍ଣ୍ଣନା କରାଯାଇଛି, ବୈଜ୍ଞାନିକମାନେ ଖୁବ୍ କ୍ୱଚିତ ଜାଣିଛନ୍ତି କି ଭୂଗୋଳ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ପ୍ରକୃତ ଭୂଗୋଳ ଏଇଠି ରହିଛି। ଏଇଭଳି ଭାବରେ ଭୂଗୋଳ କହିବା ପୂର୍ବରୁ ଋଷଭ ଭରତ ମହାରାଜ କଥା କହିବା ଭୁଲିଗଲି, ଭରତ ମହାରାଜ ଏଭଳି ରହିଥିଲେ, ସିଏ ମଧ୍ୟ 1 କୋଟି ବର୍ଷ ଶାସନ କଲେ। ଋଷଭଦେବଙ୍କ ପରେ ତାଙ୍କ ପୁତ୍ର ଭରତ, ଯାହାଙ୍କ ନାମ ଅନୁସାରେ ଦେଶର ନାମ ହେଉଛି ଭାରତବର୍ଷ, ସିଏ ଏଭଳି ଶାସନ କରୁଥିଲେ, ପ୍ରଜାରଞ୍ଜନ ରାଜା ଥିଲେ, ଯେଉଁଥିପାଇଁ କି ରାଜ୍ୟର ନାମ ହୋଇଗଲା ଭାରତବର୍ଷ, ସମଗ୍ର ପୃଥିବୀ, ଖାଲି ବର୍ତ୍ତମାନ ଏଇ ଭାରତ ରହିଛି ତା ନୁହଁ। ଏବଂ ସିଏ ଶାସନ କରିକି 1 କୋଟି ବର୍ଷ ତାହା ଶାସନ କଲା ପରେ ମଧ୍ୟ ଯୁବକ ଅବସ୍ଥାରେ ରହିଥିଲେ, ଏସବୁ ତ୍ୟାଗ କରି ପଳାଇ ଆସିଲେ, ତାଙ୍କ ପୁତ୍ରକୁ ଦେଇକରି, ତାଙ୍କର ପୁତ୍ର ସବୁ ଥିଲେ ଦେଇକି ପଳାଇ ଆସିଲେ, ଏବଂ ସିଏ ଏଭଳି ଭାବରେ ଭଗବାନଙ୍କ ଶରଣରେ ଯାଇଥିଲେ, ତାଙ୍କର ଭଗବାନଙ୍କୁ ଧ୍ୟାନ କରୁଥିଲା ବେଳେ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଯାହା ହୋଇଥିଲା। ତେଣୁ ସିଏ ଗୋଟେ ଶ୍ଳୋକ ପାଠ କରୁଥିଲେ, ଓରଟା ଗାୟତ୍ରୀ ବୋଲି କୁହାଯାଏ, ଆମେ ସେ ମନ୍ତ୍ର ପାଠ କରିବା ନାହିଁ, ସେ ପାଠ କରୁଥିଲେ ପ୍ରଭୁ କ'ଣ ତତ୍ସ ବିଦୁର ପରରଜ ସବିଦୁର ଯାହା ବେଦା, ପ୍ରଭୁ ପ୍ରଭୁ ମୁଁ ଗୋଟେ ବୃଦ୍ଧ, ମୋର କୌଣସି ଭଗବାନ ଆପଣଙ୍କ ପ୍ରତି ଭାବ ଆସୁନାହିଁ, ତେଣୁ ମୋତେ କୃପା କରନ୍ତୁ। ଯଦିଓ ସେ ଭାବ ସ୍ତରରେ ଥିଲେ, କିନ୍ତୁ ଏଇ ଆମେ ଏଇ କଥାଟି କହିବା ନାହିଁ, କାରଣ ମୃଗପତି ତାଙ୍କର ଆସକ୍ତି ଆସିଗଲା, ମୃଗପତି ଏଭଳି ଆସକ୍ତି ଆସିଗଲା ମୃତ୍ୟୁ ସମୟରେ ସେ ମୃଗ ବିଷୟ ଚିନ୍ତା କରିକିରି, ଏଇଟାକୁ ଭାଗବତଙ୍କୁ କୁହାଯାଇଛି ଅମୃତ ଆଖ୍ୟାନ, ଶ୍ରୀଦର୍ଶନ ତାଙ୍କର ବ୍ୟାଖ୍ୟାରେ କହିଛନ୍ତି ଅମୃତ ଆଖ୍ୟାନ। ଅମୃତକୁ ଆମେ ତ ସବୁ ତ ଅମୃତ, କେତେ କ'ଣ କହିବା, ନାଚିବା, କେଉଁଟା ଅମୃତ କେଉଁଟା ବିଷ, ସବୁ ତ ଅମୃତ। ତେଣୁ ଏଇଭଳି ଭାବରେ ଯଦିଓ ଏତେ ଉନ୍ନତ ସ୍ଥିତିରେ ଥିଲେ, କିନ୍ତୁ ମୃଗ ପ୍ରତି ଆସକ୍ତି ଆସିଗଲା, ପରଜନ୍ମରେ ମୃଗ ଜନ୍ମ ହେଲେ, ପରଜନ୍ମରେ ଏଇଭଳି ଭାବରେ ମୃଗ ଜନ୍ମ ହେଲେ ମୁଖ ବଧିର ରୂପରେ ରହିଲେ, ତାଙ୍କ ଜଡ଼ଭଗତ ବୋଲି କୁହାଗଲା। ତେଣୁ ସେହି ସମୟରେ ତାଙ୍କର ଭାଇମାନେ ସେ ଧାନ କ୍ଷେତ୍ରରେ ଲଗେଇ ଦେଉଥିଲେ, ଯାହା ଜଗିକି ରହିବୁ ପାଉଥିଲେ, ଏ ଯେଉଁ ପାଗଳ ବ୍ୟକ୍ତି। ସେହି ସମୟରେ ଜଣେ ଦସୁ ସର୍ଦ୍ଦାର, ସେ ତାଙ୍କର ପୁତ୍ର ପ୍ରାପ୍ତ ହେବା ପାଇଁ ଭଦ୍ରକାଳୀଙ୍କ ନିକଟରେ ବଳି ଦେବା ପାଇଁ ବସିଥିଲେ, ସେ ବଳିଟି ପଳାଇଗଲେ, ତେଣୁ ଆଙ୍କୁ ଧରିକି ପଳାଇଗଲେ, ନେଇକି ଯେତେବେଳେ ବଳି ଦେବା ପାଇଁ ବସୁଛନ୍ତି, କିଛି କହିଲେ ନାହିଁ, ଖାଲି ଯଦି କହିଦେଇଥାନ୍ତି ମୁଁ ବ୍ରାହ୍ମଣ ତାହେଲେ ମଧ୍ୟ ସେମାନେ ଛାଡ଼ି ଦେଇଥାନ୍ତେ, କିନ୍ତୁ କିଛି କହିଲେ ନାହିଁ, ଭଗବାନ ପ୍ରାର୍ଥନା କଲେ ବା ଦୁର୍ଗାଙ୍କୁ ମଧ୍ୟ ଭଦ୍ରକାଳୀଙ୍କୁ ମଧ୍ୟ ପ୍ରାର୍ଥନା କଲେ ନାହିଁ, ମା ମୋତେ ରକ୍ଷା କରନ୍ତୁ ବା ଭଗବାନ ମୋତେ ରକ୍ଷା କରନ୍ତୁ, କିନ୍ତୁ ମା ଭଦ୍ରକାଳୀ ସେ ତାଙ୍କ ମୂର୍ତ୍ତିରୁ ପ୍ରକଟ ହେଲେ, ସେ ମୂର୍ତ୍ତିକୁ ଫଟେଇକି ପ୍ରକଟ ହେଲେ, ଏବଂ ଯେଉଁମାନେ ତାଙ୍କର ସେବକ ଥିଲେ, ସେଇ ପୂଜକ ଥିଲେ, ସେ ଖଣ୍ଡାକୁ ନେଇକି ସେ ପୂଜକୁ ହତ୍ୟା କଲେ, ଏବଂ ସେଇ ମୂର୍ତ୍ତିରୁ ତାଙ୍କର ଯେଉଁ ଚଣ୍ଡୀ ଚାମୁଣ୍ଡୀମାନେ ସବୁ ସେମାନେ ସବୁ ବାହାରିଲେ, ଏବଂ ସେସବୁ ସବୁ ଅନ୍ୟମାନେ ସବୁ ଜଗିଦେଲେ, ଆଉ କେହି ତାଙ୍କର ସେବକମାନେ ସବୁ କିଏ କୁଆଡ଼େ ଯାଇପାରିବେନି, ସବୁ ବନ୍ଦ କରିଦେଲେ, ଏବଂ ସମସ୍ତଙ୍କୁ ହତ୍ୟା କଲେ, ମା ଭଦ୍ରକାଳୀ ସମସ୍ତଙ୍କୁ ହତ୍ୟା କଲେ, ଏବଂ ସେ ଫୁଟବଲ ସବୁ ଖେଳିବେ, ସେ ମୁଣ୍ଡରେ ଫୁଟବଲ ଖେଳିଲେ ସେ ରକ୍ତକୁ ପାନ କଲେ ସେମାନେ ଚଣ୍ଡୀ ଚାମୁଣ୍ଡା। ପ୍ରଭୁପାଦ ମହାରାଜ ଗୋଟେ କହିଛନ୍ତି, ଗୋଟେ ଡ୍ରାମାଟିକାଲି ଭାଗବତ ପ୍ରସ୍ତୁତ କରାଯାଇଛି, ମୁଁ ଗୋଟେ ଭାଗବତ ସପ୍ତାହ କରୁଥିଲି ଏଇଟା ଭୁବନେଶ୍ୱରରେ, ସେଇଠି ବର୍ଣ୍ଣନା କରାଯାଇଛି କିଭଳି ସେ ହସୁଥିଲେ, ଏଇଭଳି ଭାବରେ ହସୁଥିଲେ, ଏଇଭଳି ଭାବରେ କହିକିରି ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି। ଭୂଗୋଳ ବିଷୟରେ ଅବଶ୍ୟ ଆମର ସମୟ ରହିଛି, ଆମେ ଆସନ୍ତାକାଲି ଭୂଗୋଳ ବିଷୟରେ କହିବା। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଆମ ପଞ୍ଚମ ସ୍କନ୍ଧ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ କହିବା କଥା, ଆମେ ଆସି ପହଞ୍ଚିଗଲୁ, ଆମର ଗାଡ଼ି ଲାଗିଗଲା ଠିକ୍ ସମୟରେ। ତେଣୁ ଏଠି ଯେଉଁ ପହଞ୍ଚନ୍ତି ସେହି ସମୟରେ ଯେଉଁ ରହିଛନ୍ତି, ଯେତେବେଳେ ଏଇଭଳି ଭାବରେ ଆସୁଛନ୍ତି,
ତାପରେ ସେହି ସମୟରେ ସିନ୍ଧୁ ସୌବର ରାଜା ରହୁଗଣ ରହୁଗଣ ପ୍ରସଙ୍ଗ ଆସନ୍ତାକାଲି ଆମେ କହିବା। ଆମର ଏଇ କଥା ରହିଛି, ଆଜିର ପ୍ରସଙ୍ଗ ଥିଲା ପଞ୍ଚମ ସ୍କନ୍ଧ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ। ସିନ୍ଧୁ ସୌବର ରାଜା ସେ ଗୋଟେ ଶିବିକାରେ ବାହନ ହୋଇକରି ଯାଉଥିଲେ ଭଗବାନ କପିଳଦେବଙ୍କ ପାଖକୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଥିଲେ। ଯେତେବେଳେ ସେହି ସମୟରେ ତାଙ୍କର ଶିବିକା ବାହାରି ଜଣେ ଥିଲେ ଶିବିକା ବାହନକାରୀ, ତାଙ୍କର ଶରୀର ଖରାପ ହୋଇଗଲା। ଆଉ ଜଣେ ଶିବିକା ବାହନକାରୀ ଖୋଜୁଗୁରୁ ଜଣେ ପାଇଲେ ଏଇ ଯେଉଁ ହୃଷ୍ଟପୃଷ୍ଟ ରହିଛନ୍ତି ତାଙ୍କର ଭାଗ୍ୟ ପ୍ରକୃତରେ ଜଡ଼ଭରତଙ୍କ ଭାଗ୍ୟ ଏବଂ ଆମର ରହୁଗଣଙ୍କର ଭାଗ୍ୟ ଏବଂ ଆମର ମଧ୍ୟ ଭାଗ୍ୟ ତାଙ୍କର କଥା ଆମେ ଶ୍ରବଣ କରିବା। ତେଣୁ ଏହିଭଳି ଭାବରେ ତାଙ୍କୁ ଯେତେବେଳେ ବହନ କରି ଚାଲୁଛନ୍ତି ଗୁରୁ ଶିଷ୍ୟଙ୍କ ଶିବିକାରେ ବହନ କରି ଚାଲୁଛନ୍ତି, ଯେଉଁଭଳି ଭାବରେ ଆମେ ଦେଖିଲେ ଭଗବାନ ଗୁରୁ ଶିଷ୍ୟ ଅର୍ଜୁନକୁ ଉପଦେଶ ଦେଉଛନ୍ତି, ଭଗବାନ ହେଉଛନ୍ତି ସାରଥୀ, ଶିଷ୍ୟ ହେଉଛନ୍ତି ରଥୀ, ଏଇଭଳି ଭାବରେ ଉପଦେଶ ଦେଉଛନ୍ତି। ଏ ଗୁରୁର ଭୂମିକା ଏଭଳି ରହିଛି, ବହୁତ କଥା ରହିଛି ଗୁରୁଙ୍କ ବିଷୟରେ। ତେଣୁ ଗୁରୁଙ୍କ ବିଷୟରେ ଯେଉଁ ଜ୍ଞାନ ପ୍ରଦାନ କରାଯିବ ଆମେ ଆସନ୍ତାକାଲି କହିବା। ଆମର ଏ ପର୍ଯ୍ୟନ୍ତ କଥା ପ୍ରସଙ୍ଗ ଥିଲା। ଆମର ଭଗବାନଙ୍କ କୃପାରୁ, ସାଧୁ ବୈଷ୍ଣବମାନଙ୍କ କୃପାରୁ, ଆପଣମାନଙ୍କ କୃପାରୁ ଆମର ଗାଡ଼ି ପହଞ୍ଚିଗଲା ଠିକ୍ ସ୍ଥାନରେ ପହଞ୍ଚିଗଲା। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବା 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା।
ହରେ କୃଷ୍ଣ କୃଷ୍ଣ ହରେ।